ଏବଂ ମୁଁ ଆମ ମନ୍ଦିରର ବରିଷ୍ଠ ଭକ୍ତ ତଥା ମନ୍ଦିରର ଅଧ୍ୟକ୍ଷ ଶ୍ରୀ ପାଦସେବା ପ୍ରଭୁଙ୍କୁ ଅନୁରୋଧ କରିବି ଯେ ଆଜି ଈଶ୍ୱର ସଂକ୍ରାନ୍ତି ଖୁଣ୍ଡେ ଆପଣମାନଙ୍କୁ ଭଗବାନଙ୍କ ସମ୍ବନ୍ଧୀୟ କଥା କୀର୍ତ୍ତନ କରି ଆପଣଙ୍କ ମନକୁ ଯେଉଁ ଦଗ୍ଧିହୃତ ମନକୁ ଶାନ୍ତ କରିବେ। ହରେ କୃଷ୍ଣ।
ॐ अज्ञानतिमिरान्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। श्रीचैतन्यमनभीष्टं स्थापितं येन भूतले स्वयं रूपकदा मह्यं ददाति स्वपदान्तिकं वन्देऽहं श्रीगुरो श्रीयुतपदकमलं श्रीगुरुन्वैष्णवांश ಶ್ರೀರೂಪಂ ಸಾಗ್ರಜಾತಂ ಶರಣ ರಘುನಾಥನುತಂ ಸಜೀವಂ ಸಾದ್ವೈತಂ ಸಾವಧೂತಂ ಪರಿಜನ ಸಹಿತಂ ಕೃಷ್ಣ ಚೈತನ್ಯ ದೇವಂ ಶ್ರೀರಾಧಾ ಕೃಷ್ಣ ಪಾದಾನ್ ಶರಣ ಲಲಿತಾ ಶ್ರೀ ವಿಶಾಖಾನುತಾಂಸ ಹೇ ಕೃಷ್ಣ ಕರುಣಾ ಸಿಂಧೋ ದೀನಬಂಧು ಜಗತ್ಪತೆ ಗೋಪೇಶ ಗೋಪಿಯಕಾಂತ ರಾಧಾಕಾಂತ ನಮಸ್ತುತೆ। ಸಪ್ತಕಾಂಚನಗೌರಂಗೆ ರಾಧೆ ವೃಂದಾವನೇಶ್ವರಿ ವೃಷಭಾನು ಸುಖದೇವಿ ಪ್ರಣಮಾಮಿ ಹರಿ ಪ್ರಿಯ ವಂಶಾಕಲ್ಪತರುಭ್ಯಶ್ಚ ಕೃಪಾ ಸಿಂಧುಭ್ಯೇವ ಚ ಪತಿತಾನಂ ಪಾವನೇಭ್ಯೋ ವೈಷ್ಣವೇಭ್ಯೋ ನಮೋ ನಮಃ। ಶ್ರೀಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈತ ಗದಾಧರ ಶಿವಸಾದಿ ಶ್ರೀ ಗೌರ್ಭಕ್ತವೃಂದ ಹರೇ ಕೃಷ್ಣ 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 ಹರೆ ಹರೆ ಹರೇ ರಾಮ 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 ಹರೆ ಹರೆ ಹರೇ ಕೃಷ್ಣ। ಅಪಸ್ತು ಭಕ್ತ ಸದನ ಬಂದ ಮಾತ್ರ ಬಂದ ಆಪಣ ತುಂಬಿ ಶುಂಗ ಗ್ರಾಮರ ಗ್ರಾಮವಾಸಿ ಬಂದ ಮನಕು ಆಮರ ಅಂತಾರಾಷ್ಟ್ರೀಯ କୃଷ୍ଣ ଭାବନା ସଂଘ ବୁର୍ଲା କେନ୍ଦ୍ର ତରଫରୁ ଆମେ ଆପଣମାନଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ। ଯେହେତୁ ଆପଣମାନେ ଆମକୁ ଗୋଟେ ସୁଯୋଗ ପ୍ରଦାନ କଲେ ଏଇ ଭଗବାନଙ୍କର କଥା କି ସତ୍ସଙ୍ଗରେ କିଛି ଭଗବାନ କଥା କହିବା ପାଇଁ, ତେଣୁ ମୋର ମନେ ପଡ଼ୁନି ମୁଁ ଏଠିକି ଆସିଥିଲି ବୋଲି, କିନ୍ତୁ ପ୍ରଭୁ କହୁଛନ୍ତି ମୁଁ ଆସିଥିଲି ବୋଲି। ଯାହା ବି ହଉ, ଯେଉଁ ଏ ସତ୍ସଙ୍ଗର ବ୍ୟବସ୍ଥା ଆପଣମାନେ କରିଛନ୍ତି, ଇଏ ବହୁତ ଦୁର୍ଲଭ। ଏ ସତ୍ସଙ୍ଗ ସତ୍ସଙ୍ଗରେ ଆମେ ଦେଖିବା, ସତ୍ସଙ୍ଗରେ କହିଲେ କ'ଣ ନା ଭଗବାନଙ୍କ ବିଷୟରେ ଆଲୋଚନା ହେବ। କାରଣ ଏ ଭୌତିକ ଜଗତରେ ଯେଉଁ ଆମେ ରହିଛେ, ଏ ଭଗବାନଙ୍କୁ ଭୁଲି ଯାଇଥିବାରୁ ଏ ଭୌତିକ ଜଗତରେ ଆମେ ରହିଛେ। ଯେମିତି ଆପଣଙ୍କର ସମ୍ବଲପୁରରେ ରହିଛି ଜେଲ, ଜେଲ ରହିଛି, ଜେଲରେ କେଉଁମାନେ ଜେଲକୁ ଯାଆନ୍ତି ନା ଯେଉଁମାନେ ସରକାରଙ୍କର ନିୟମକୁ ଭଙ୍ଗ କରନ୍ତି ସେମାନେ ଜେଲକୁ ଯାଆନ୍ତି। ସେହିଭଳି ଭାବରେ ଆମେ ଭଗବାନ ଭୁଲି ଯାଇଥିବା ହେତୁ ଏ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ, ଏବଂ ବିଶେଷ ଭାବରେ ଏ ଯେଉଁ କରୋନା ଆସିଗଲା, ଏ କରୋନା ଦ୍ୱାରା ଯାହା ସେ ଟିକେ କିଛି ହେଉଥିଲା ସେ ବନ୍ଦ ହୋଇଗଲା। ତେଣୁ ଇଏ ଆମେ ଯେଉଁ ସତ୍ସଙ୍ଗ କରୁଥିଲୁ ସେମିତି ବନ୍ଦ ହୋଇଗଲା, ପାଖାପାଖି ବର୍ଷରୁ ଅଧିକ ହୋଇଗଲା। ଯାହା ବର୍ତ୍ତମାନ ଯଦିଓ ଭ୍ୟାକ୍ସିନ୍ ବାହାରିଗଲାଣି, କି ତଥାପି ସମସ୍ତେ ଭ୍ୟାକ୍ସିନ୍ ନେଇପାରିନାହାନ୍ତି। ସମସ୍ତେ ଭ୍ୟାକ୍ସିନ୍ ନେଇପାରିନାହାନ୍ତି, ଆସ୍ତେ ଆସ୍ତେ ହେବ। ଯାହା ବି ହଉ, ଏ ଭୌତିକ ଜଗତ ହେଉଛି ଏଇଭଳି ଭାବରେ ବିଭିନ୍ନ ପ୍ରକାର ଦୁଃଖ ରହିଛି, ଦୁଃଖର ଆଳୟ। କାହିଁକି ଦୁଃଖର ଆଳୟ ନା ଆମେ ଭଗବାନ ଭୁଲି ଯାଇଥିବାରୁ ଏ ଦୁଃଖର ଆଳୟରେ ପ୍ରତୀତ ହେଇଛେ ଆମେ। ତେଣୁ ଏ ଭୌତିକ ଜଗତ ଯଦିଓ ଆମେ ଭଗବାନ ଭୁଲି ଯାଇଛେ, କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି। ତେଣୁ ଆମର ଉଦ୍ଧାର ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି, ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଲୋକମାନଙ୍କୁ ଏଇସବୁ ଭଗବାନ ବିଷୟରେ ଖବର ପ୍ରଦାନ କରୁଛନ୍ତି। ଭଗବାନ ବିଷୟରେ ଯଦି ଆମେ ଜାଣିବା, ତାହେଲେ ଆମେ ଭୌତିକ ଜଗତରୁ ଉଦ୍ଧାର ପାଇପାରିବା। ଭୌତିକ ଜଗତରେ ଆମେ କେତେ କେବେଠୁ ଘୁରି ବୁଲୁଛେ କହିହେବ ନାହିଁ, ଆମେ ଅନାଦି କୁହାଯାଇଛି, ଶାସ୍ତ୍ରରେ କୁହାଯାଇଛି କ'ଣ ଅନାଦି ବହିର୍ମୁଖ ଜୀବ। ବହୁ ଅନାଦି କାଳରୁ ଆମେ ଏଇ ଭୌତିକ ଜଗତରେ ଘୁରି ବୁଲୁଛେ, ଦୁଃଖ କଷ୍ଟ ଭୋଗ କରୁଛେ। ଯେତେବେଳେ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ଶରଣରେ ଯାଇନାହେଁ, ସେତେବେଳେ ପର୍ଯ୍ୟନ୍ତ ଆମେ ଏଇ ଭୌତିକ ଜଗତରେ ହିଁ ଘୁରି ବୁଲୁଥିବା। ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ ଭୌତିକ ଜଗତରେ ଅନେକ ପ୍ରକାର ଦୁଃଖ ରହିଛି, ତା ଦେହରୁ ଭଗବାନ କହୁଛନ୍ତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ। ଭଗବତ ଗୀତା 13 ଅଧ୍ୟାୟରେ ଜ୍ଞାନ ବିଷୟରେ ଯେତେବେଳେ କହୁଛନ୍ତି ଭଗବାନ, ସେତେବେଳେ ଏ କଥାଟି କହିଛନ୍ତି। ଯେଉଁମାନେ ଜ୍ଞାନୀ ସେମାନେ ଜାଣନ୍ତି ଭୌତିକ ଜଗତ ହେଉଛି ଏଇଭଳି ଭାବରେ ଅନେକ ଦୁଃଖ ରହିଛି। ଏଥିରେ ମୁଖ୍ୟ ହେଉଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି। ଜନ୍ମ ଜଣେ ହେଉଛି ଜନ୍ମରୁ ତାପରେ ଆସ୍ତେ ଆସ୍ତେ ବଡ଼ ବଡ଼ ହେଉଛି, ବଡ଼ ହେଇକିରି ବାର୍ଦ୍ଧକ୍ୟଗ୍ରସ୍ତ ହେଉଛନ୍ତି। ବିଭିନ୍ନ ସମୟରେ ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବ୍ୟାଧି ରହିଛି। ବର୍ତ୍ତମାନ ଯେମିତି କରୋନା ବ୍ୟାଧି ଗୋଟେ ରହିଛି, ସେଇଭଳି ଭାବରେ ଅନ୍ତିମରେ ମୃତ୍ୟୁ। ଏ ଭୌତିକ ଜଗତ ହେଉଛି ଏଇଭଳି ଭାବରେ ଦୁଃଖାଳୟ ମୋ ଶାଶ୍ୱତମ। ଜଣେ ଚାହିଁଲେ ବି ଦୁଃଖରେ ରହିବା ପାଇଁ ରହିପାରିବ ନାହିଁ, କାରଣ ଏ ଭୌତିକ ଜଗତ ଧ୍ୱଂସ ହେଇଯିବ। କିଛି କାଳ ରହିବ ସୃଷ୍ଟି ହେବ, କିଛି କାଳ ରହିବ ତାପରେ ଧ୍ୱଂସ ହେଇଯିବ। ଅଶାଶ୍ୱତମ ବୋଲି କୁହାଯାଉ, ଶାଶ୍ୱତ ନୁହଁ। କିନ୍ତୁ ଆମର ପ୍ରକୃତ ଆଳୟ ପ୍ରକୃତ ସ୍ଥାନ ହେଉଛି ଭଗବତ ଧାମ। ଯେମିତି ଆମେ ଦେଖିବା ମାଛ ଯେଉଁ ରହିଛି ଜଳରେ, ମାଛ ରହିଛି, ସେ ମାଛଟା ଜଳରେ ରହିଲେ ସେ ଆନନ୍ଦରେ ରହିପାରିବ, କିନ୍ତୁ ଜଳରୁ ଯଦି ତାକୁ ଆମେ କାଢ଼ିଦେବା, ଯେତେ ତାକୁ ଯେତେ ଧନ ଦିଅ ବା ଯାହା କର, ସେ କିନ୍ତୁ ସାଥିରେ ରହିପାରିବ। ମୃତ୍ୟୁବରଣ କରିଯିବ, ରହିବା କଥା କ'ଣ କରିବା, ମୃତ୍ୟୁବରଣ କରିବେ। ସେଇଭଳି ଭାବରେ ଆମର ଭଗବାନଙ୍କୁ ସହିତ ଯୁକ୍ତ ନହେଲେ ଜଣେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ। ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା ପାଇଁ ଆମେ ଭଗବାନଙ୍କ ସହିତ ଯୁକ୍ତ ହେବାକୁ ପଡ଼ିବ, କାରଣ ଆମେ ହେଉଛି ଭଗବାନଙ୍କର ଅଂଶ। ଯେମିତି ଜଳରେ ମାଛ ରହିପାରିବ ଆନନ୍ଦରେ, ସେଇଭଳି ଭାବରେ ଆମେ ଭଗବାନଙ୍କ ସହିତ ଯୁକ୍ତ ହେଲେ ଆନନ୍ଦ ପାଇପାରିବା। ଭଗବାନ ଠାରୁ ବିଯୁକ୍ତ ହେଇକରି ପ୍ରକୃତରେ ସମସ୍ତେ ଦୁଃଖ ଭୋଗ କରୁଛନ୍ତି, ସମସ୍ତେ ଚାହୁଁଛନ୍ତି ସୁଖ ଭୋଗ କରିବା ପାଇଁ, କିନ୍ତୁ ସୁଖ ମିଳୁନାହିଁ। କାରଣ ଏଇଭଳି ଭାବରେ ଭଗବାନ ବ୍ୟବସ୍ଥା କରିଛନ୍ତି। ଭଗବାନ ଚାହିଁଥିଲେ ଏ ଭୌତିକ ଜଗତ ମଧ୍ୟ ଆନନ୍ଦମୟ କରିପାରିଥାନ୍ତେ, ଏମିତି କିଛି ନାହିଁ ଯେ ଭଗବାନଙ୍କର ଶକ୍ତିର ବାହାରେ ସେ କରିପାରିବେ ନାହିଁ। ଏ ଭୌତିକ ଜଗତକୁ ମଧ୍ୟ ସେ ଆନନ୍ଦମୟ କରିପାରିବେ ଏବଂ ଆନନ୍ଦ ମଧ୍ୟ କରିଛନ୍ତି, କିନ୍ତୁ ଭୌତିକ ଜଗତ ଦୁଃଖାଳୟ ରହିଲେ ମଧ୍ୟ ଆପଣ ଆନନ୍ଦ ରହିପାରିବେ। କିଭଳି ନା ଭଗବାନଙ୍କର ନାମ ନେଇକିରି ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ରାମ। ଆମର ଜଣେ ବୈଷ୍ଣବ କବି ଅଛନ୍ତି, ସେ କଥା କହିଛନ୍ତି, ସେ କହୁଛନ୍ତି ଯେ କୈବଲ୍ୟ ନରକାୟତି। କୈବଲ୍ୟ ସମସ୍ତେ ଚାହୁଁଛନ୍ତି ମୁକ୍ତି ପାଇବା ପାଇଁ, ଯେଉଁମାନେ ପ୍ରକୃତି ସମସ୍ତେ ନାହିଁ, ଯେଉଁମାନେ ପ୍ରକୃତିରେ କିଛି ଜିଜ୍ଞାସା କରୁଛନ୍ତି, ଆମେ କାହିଁକି ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛେ, ଏସବୁ ଜିଜ୍ଞାସା ଯେଉଁମାନେ କରୁଛନ୍ତି, ସେମାନେ ଚାହୁଁଛନ୍ତି କେମିତି ଆମେ ଏଥିରୁ ଉଦ୍ଧାର ପାଇପାରିବୁ। ଆପଣମାନେ ଯେଉଁମାନେ ଏଇ କାର୍ଯ୍ୟକ୍ରମ ବ୍ୟବସ୍ଥା କରିଛନ୍ତି, ନିଶ୍ଚିନ୍ତ ଭାବରେ ଆପଣ ଟିକେ ଉନ୍ନତ ସ୍ତରରେ ଅଛନ୍ତି, ସେଥିପାଇଁ ଏଇ ଯେଉଁ ବ୍ୟବସ୍ଥା କରିଛନ୍ତି, ନହେଲେ ସବୁ ଟିକେ ହେଇପାରୁଛି, ସତ୍ସଙ୍ଗ ହେଇପାରୁଛି। ସତ୍ସଙ୍ଗରେ ଆମେ ପ୍ରକୃତି ଜାଣିବା, ଆମେ କିଏ, ଆମର କ'ଣ ଉଦ୍ଦେଶ୍ୟ, ଆମର କେଉଁଠି ସ୍ଥାନ, ଏଇସବୁ ଜିନିଷ ସତ୍ସଙ୍ଗରେ ଜାଣିବା। ନହେଲେ ଭୌତିକ ଜଗତରେ ଯେତେ ବିଦ୍ୟାଳୟରେ ଅଛି, କଲେଜ ଇତ୍ୟାଦି ସବୁ ରହିଛି, କେଉଁଠି ଏ ଜ୍ଞାନ ଦିଆଯାଉ ନାହିଁ। ଏ ଜ୍ଞାନ ଆମର ଶାସ୍ତ୍ରରେ ରହିଛି, ବେଦରେ ରହିଛି। ଆମେ ଯେଉଁ ଆସିଲେ ଏ ଭୌତିକ ଜଗତକୁ ଆସିଲେ, ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଲା, ଏ ଭୌତିକ ଜଗତ ସୃଷ୍ଟି ସହିତ ବେଦ ସୃଷ୍ଟି ହେଇଛନ୍ତି। ଆପଣମାନେ ଜାଣିଥିବେ ବିଭିନ୍ନ ଯେଉଁ ଧର୍ମ ରହିଛି, ମୁସଲମାନ ଧର୍ମ ବା ଖ୍ରୀଷ୍ଟିଆନ ଧର୍ମ ବା ଅନ୍ୟ ବୌଦ୍ଧ ଧର୍ମ ଇତ୍ୟାଦି, ତାର ଗୋଟେ କେବେ ଆରମ୍ଭ ହେଲା ତାର ଇତିହାସ ରହିଛି। କିନ୍ତୁ ଆମର ଯେଉଁ ହିନ୍ଦୁ ଧର୍ମ ବୋଲି କୁହାଯାଉଛି, ଏଇଟା ପ୍ରକୃତରେ ହିନ୍ଦୁ ଧର୍ମ ନୁହଁ, ଏ ଗୋଟେ ବୈଦିକ ଧର୍ମ। ବେଦ ବେଦରେ ଆମେ ଯେମିତି ଆପଣମାନେ କିଣୁଛନ୍ତି ଟିଭି ଫ୍ରିଜ୍ ସବୁ କିଣୁଛନ୍ତି, ଫ୍ରିଜ୍ କିଣିବା ସହିତ ତାଙ୍କ ସହିତ ଗୋଟେ ପୁସ୍ତକ ମିଳୁଛି, ଲିଟରେଚର୍ ମିଳୁଛି, କେମିତି ଏଇଟାକୁ ବ୍ୟବହାର କରିବ। ସେହିଭଳି ଭାବରେ ଭୌତିକ ଜଗତ ଯେତେବେଳେ ସୃଷ୍ଟି ହେଉଛି, ଭଗବାନ ନିଶ୍ୱାସରୁ ସୃଷ୍ଟି ହେଉଛି ଭୌତିକ ଜଗତ। କେମିତି ଏ ଭୌତିକ ଜଗତ ସୃଷ୍ଟି ହେଲା ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି, ତାଙ୍କର ଗବେଷଣା ଚାଲିଛି। କିନ୍ତୁ ଭୌତିକ ଜଗତ କିଭଳି ସୃଷ୍ଟି ହେଲା ଆମ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, ଭଗବାନ ନିଶ୍ୱାସରୁ ଜାତ ହେଇଛି ଭୌତିକ ଜଗତ, ଏବଂ ଭଗବାନ ନିଶ୍ୱାସରୁ ମଧ୍ୟ ବେଦ ଜାତ ହେଇଛନ୍ତି। ବେଦ ଉପନିଷଦ ପୁରାଣ ଇତ୍ୟାଦି ବେଦ ବିଶେଷରେ ଭଗବାନଙ୍କ ନିଶ୍ୱାସରୁ ଜାତ ହେଇଛନ୍ତି। କେମିତି ନା ଆମେ ଏଇ ଭୌତିକ ଜଗତରେ କେମିତି ରହିବା, ସେଥିପାଇଁ ବେଦର ବ୍ୟବସ୍ଥା କରାଯାଇଛି, କେମିତି ଆମେ ଜଗତରେ ଠିକ୍ ଭାବେ ରହିବା। ତେଣୁ ଏଇ ଭୌତିକ ଜଗତ ଯଦି ଦୁଃଖାଳୟ, ବହୁତ ପ୍ରକାର ଦୁଃଖ ରହିଛି, କିନ୍ତୁ ଯେଉଁମାନେ ଭଗବାନଙ୍କ ସ୍ମରଣରେ ଯିବେ, ବେଦ ନୀତି ଅନୁସାରେ ଅନୁସରଣ କରିକିରି ସେଇମାନେ ଜୀବନଯାପନ କରିବେ, ସେମାନେ ତାଙ୍କ ପାଇଁ ଦୁଃଖ ରହିବ ନାହିଁ, ଆନନ୍ଦ ରହିବ। ସେ କଥା କହିଛନ୍ତି ଜଣେ ବୈଷ୍ଣବ ଆଚାର୍ଯ୍ୟ, ସେ କହୁଛନ୍ତି କୈବଲ୍ୟ ନରକାୟ ଏତେ। ସମସ୍ତେ ମୁକ୍ତି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ଜଣେ ଭଗବାନଙ୍କୁ ଭକ୍ତ ହେଇଗଲେ ସେ ମୁକ୍ତି ମଧ୍ୟ ତାଙ୍କୁ ନର୍କ ଭଳି ଲାଗିବ। କୈବଲ୍ୟ ନରକାୟ ଏତେ, ତ୍ରିଦେଶପୁର ଆକାଶ ପୁଷ୍ପା ଏତେ। ଏ ଭୌତିକ ଜଗତରେ ଆମେ ଯେଉଁ ରହୁଛେ, ଏଠି 14 ଭୁବନ ରହିଛି, ଆପଣମାନେ ଜାଣିଥିବେ 14 ଭୁବନ ରହିଛି। ଆମେ ଯେଉଁ ରହୁଛେ ଏ ମଝିରେ ରହିଛେ, ଏ ପୃଥିବୀ ଭୂ ଲୋକ। ଭୂଲୋକର ଉପରେ ରହିଛି ଭୂବଲୋକ, ତା ଉପରେ ରହିଛି ସ୍ୱର୍ଗ ଲୋକ, ସ୍ୱର୍ଗରେ ଅଧିକା ଦେବତାମାନେ ସବୁ ରହିଛନ୍ତି, ଉପର ଲୋକମାନେ ସବୁ ଉନ୍ନତ ଲୋକ, ଉନ୍ନତ ଜୀବମାନେ ସେମାନେ ସବୁ ରହିଛନ୍ତି, ଦେବତାମାନେ ସବୁ ରହିଛନ୍ତି, ତା ଉପରେ ମହତ୍ଲୋକ, ତା ଉପରେ ଜନଲୋକ, ତା ଉପରେ ତପଲୋକ, ତା ଉପରେ ବ୍ରହ୍ମ ଲୋକ, ଯେଉଁ ବ୍ରହ୍ମା ରହିଛନ୍ତି। ଆମେ ଯେତେ ଉର୍ଦ୍ଧକୁ ଯିବା ସେତେ ଭୌତିକ ଐଶ୍ୱର୍ଯ୍ୟ ଅଧିକରୁ ଅଧିକ ପ୍ରାପ୍ତ ହେବ, ଶହେ ଗୁଣ ଲେଖା ଅଧିକ ପ୍ରାପ୍ତ ହେବା। ବ୍ରହ୍ମ ଲୋକର ଐଶ୍ୱର୍ଯ୍ୟ ବିଷୟରେ କୁହାଯାଇଛି, ତାଙ୍କର ଗୋଟିଏ ଦିନ ହେଉଛି ଆମର 1000 ଦିବ୍ୟ ଯୁଗ, ଆମେ ଚିନ୍ତା କରିପାରିବା ନାହିଁ। ଭଗବତ ଗୀତା 8 ଅଧ୍ୟାୟରେ ଭଗବାନ କହିଲେ, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟାତ ବ୍ରହ୍ମଣ ବିଧୁ, ଗୋଟିଏ ଦିବ୍ୟ ଯୁଗ କେତେ ନା ସତ୍ୟ ତୃତୀୟା ଦ୍ୱାପର କଳି, ଏ ଚାରି ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ ହେବ। ଆମେ ବର୍ତ୍ତମାନ ରହିଛେ କଳିଯୁଗରେ ରହିଛେ, କଳିଯୁଗର ମାତ୍ର 5500 ବର୍ଷ ଯାଇଛି, ଆହୁରି 426,500 ବର୍ଷ, 432,000 ବର୍ଷ ହେଉଛି କଳିଯୁଗର ପରିମାଣ। ଆର ଦୁଇ ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, 864,000 ବର୍ଷ। ଏଇଭଳି ଭାବରେ ତିନି ଗୁଣ ହେଉଛି ତ୍ରେତା ଯୁଗ, ଚାରି ଗୁଣ ହେଉଛି ସତ୍ୟ ଯୁଗ। ଏଇଭଳି ଭାବରେ 1000 ଦିବ୍ୟ ଯୁଗ ହେଲେ ବ୍ରହ୍ମାଙ୍କର ଗୋଟେ ଦିନ ଯିବ, ତାପରେ ତାଙ୍କ ରାତି ଆସିବ, ଏଇଭଳି ଭାବ କଥା ରହିଛି। ଯେତେ ଉନ୍ନତ ଲୋକ ରହିଛି ସେତେ ସବୁ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଉପଭୋଗ ସବୁ ରହିଛି। ଆମେ ଦେଖୁଛେ ଏଠି ମଧ୍ୟ ଆମେରିକା ଇତ୍ୟାଦି ସବୁ ପାଶ୍ଚାତ୍ୟ ଜଗତରେ ସେଠି ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ସେଥିପାଇଁ ଭାରତବାସୀମାନେ ମଧ୍ୟ ଚାହୁଁଛନ୍ତି ସେଠିକି ଯିବା ପାଇଁ, ଐଶ୍ୱର୍ଯ୍ୟ ଉପଭୋଗ କରିବେ। କିନ୍ତୁ ଜଣେ ଭଗବାନଙ୍କର ଭକ୍ତ ହୋଇଗଲେ ତାଙ୍କ ପାଇଁ ସେ ସବୁ ଉନ୍ନତ ଲୋକ କିଛି ମୂଲ୍ୟ ନାହିଁ, ତ୍ରିଦୋଷ ପୁରା ଆକାଶ ପୁଷ୍ପା ଏତେ, ଯେମିତି ଆକାଶରେ କିଛି ଫୁଲ ରହିପାରିବ ନାହିଁ ସେଇଭଳି ଭାବରେ ଆକାଶ ତା'ର କିଛି ତା'ର ତାଙ୍କ ପାଇଁ ତାଙ୍କର କିଛି ନାହିଁ ବା କ'ଣ ଗୁରୁତ୍ୱ କିଛି ନାହିଁ, ତ୍ରିଦୋଷ ପୁରା ଆକାଶ ପୁଷ୍ପା ଏତେ। ଦୁର୍ଦ୍ଦାନ୍ତେନ୍ଦ୍ରିୟ କାଣ ସର୍ବପଟ୍ଟଳୀ ପ୍ରତ୍ୟାଦ ଦଷ୍ଟା ଏତେ, ଆମର ଯେଉଁ ଇନ୍ଦ୍ରିୟମାନ ରହିଛନ୍ତି ଏମାନେ ହେଉଛି ବହୁତ ବହୁତ ଖତରନାକ ଇନ୍ଦ୍ରିୟମାନ, ଠିକ୍ ଭାବରେ ଯଦି ଆମେ ବ୍ୟବହାର ନ କରିପାରିବା ତାହେଲେ ଆମେ ନର୍କକୁ ଚାଲିଯିବା। ଏଇ ଇନ୍ଦ୍ରିୟମାନଙ୍କୁ ଯଦି ଆମେ ଠିକ୍ ଭାବରେ ବ୍ୟବହାର କରିପାରିବା ତାହେଲେ ଆମେ ଭଗବତ ଧାମକୁ ଯିବା। ଇନ୍ଦ୍ରିୟ କହିଲେ ଆମର 11 ଇନ୍ଦ୍ରିୟ ରହିଛି, 5 କର୍ମେନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ ଏବଂ ମନ ହେଉଛି ଗୋଟେ ଇନ୍ଦ୍ରିୟ। ଯେମିତି ଆମେ କର୍ମ କରୁଛେ, କର୍ମ ହାତ ପାଣି ହାତ ପାଦ ଇତ୍ୟାଦି ଏସବୁ ହେଉଛି ଆମର କର୍ମେନ୍ଦ୍ରିୟ। ଜ୍ଞାନେନ୍ଦ୍ରିୟ ଚକ୍ଷୁ ନାସିକା କର୍ଣ୍ଣ ଇତ୍ୟାଦି ଯେଉଁଥିରେ ଆମେ ଜ୍ଞାନ ପ୍ରାପ୍ତ ହେଉଛେ ଏ ଜ୍ଞାନେନ୍ଦ୍ରିୟ, ଏବଂ ମନ ହେଉଛି ଗୋଟେ ମଧ୍ୟ ଇନ୍ଦ୍ରିୟ, ଏକାଦଶ ଇନ୍ଦ୍ରିୟ। ଏ ଇନ୍ଦ୍ରିୟମାନେ ସାଧାରଣତଃ ଲୋକମାନେ ଭାବୁଛନ୍ତି ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରିକି ଆମେ ଆନନ୍ଦ ରହିବା, କିନ୍ତୁ ଇନ୍ଦ୍ରିୟମାନଙ୍କୁ ଯେତେ ଆନନ୍ଦ ଦେବା ସେ ଆମକୁ ସେତେ ନର୍କକୁ ନେବ। ଯେମିତି ରହିଛି ବିଭିନ୍ନ ପ୍ରକାର ଯେଉଁ ରହିଛି ବେଦରେ ମନା କରାଯାଇଛି ଏସବୁ କାର୍ଯ୍ୟ କରିବ ନାହିଁ, ଆପଣମାନେ ଜାଣିଥିବେ ନିଷିଦ୍ଧ କାମ ନିଷିଦ୍ଧ କାର୍ଯ୍ୟ ରହିଛି, ଏସବୁ କରିବା କଥା ନୁହଁ, ଏ ଗୋଟେ ପାପ, ପାପ ପୁନର୍ ବିଚାର ବେଦରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁଟାକ ନିଷିଦ୍ଧ କରାଯାଇଛି, ଯେମିତି 4 ପ୍ରକାର ନିଷିଦ୍ଧ କାର୍ଯ୍ୟ ରହିଛି, ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଧର୍ମସ୍ତୁର୍ବିଧା, ଦ୍ୟୁତ କ୍ରୀଡ଼ା କରିବା, ଚାଷ ପଶା ଇତ୍ୟାଦି ଆପଣମାନଙ୍କ ଗ୍ରାମରେ ସବୁ ଚାଲିଥିବ। ଏଇଭଳି ଭାବରେ ଦ୍ୟୁତ ପାନଂ କହିଲେ ନିଶାଦ୍ରବ୍ୟ ସେବନ, ଚା ପାନ ବିଡ଼ି ସିଗାରେଟ୍ ଇତ୍ୟାଦି ଯାହା ସବୁ ରହିଛି ନିଶାଦ୍ରବ୍ୟ। ଅବୈଧ ସ୍ତ୍ରୀ ସଂଘ କହିଲେ ନିଜ ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ସଂଘ କରିବା, ଏ ଗୋଟେ ଅବୈଧ ସ୍ତ୍ରୀ ସଂଘ। ଏବଂ ସୁନା କହିଲେ ଜୀବ ହତ୍ୟା, ଯେଉଁ ମାଛ ମାଂସ ଇତ୍ୟାଦି ଯେଉଁ ଖାଉଛନ୍ତି ଜୀବ ହତ୍ୟା ହେଉଛି। ତେଣୁ ଏଇ 4 ହେଉଛି ମୁଖ୍ୟ ପାପର, ବିଭିନ୍ନ ପ୍ରକାର ରହିଛି ପାପ ରହିଛି, ତା ଦେହରେ ମୁଖ୍ୟ 4 ହେଉଛି ଏଇଠି 4 ସ୍ଥାନ। ଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ପ୍ରଭାବିତ, ଯେମିତି ସିଗାରେଟ୍ ଫିଗରେଟ୍ ଟାଣୁଛନ୍ତି, ମଦ ଫଦ ପାନ କରୁଛନ୍ତି, ମଦ ଖୁସ୍ ଖାଉଛନ୍ତି ପାନ କରୁଛନ୍ତି, ଏସବୁ ଯେଉଁ ରହିଛି କାହିଁକି ନା ଇନ୍ଦ୍ରିୟମାନଙ୍କୁ ଦମନ କରିପାରୁନାହାନ୍ତି। ଆମର ମନ କହିଲା ଚାଲ ସେଠି ଖାଇବା, ଚାଲ ଚାଲିଲେ ସେଠିକି, କିନ୍ତୁ ଏଇଟା ଖାଇବା ଦ୍ୱାରା ଯେ ଏଇଟା ନିଷିଦ୍ଧ କରାଯାଇଛି, ବେଦରେ ମନା କରାଯାଇଛି, ଏ କଥା ସେମାନେ ଶୁଣିପାରିବେନି। ନିଜର ଯେମିତି ଦେଖିବା ଆମେ ଗୋଟେ ଲାଇଟ୍ ଜଳୁଛି ମାନେ ବର୍ଷା ଦିନ ହେଲେ ସବୁ ପୋକମାନେ ଆସି ପହଞ୍ଚିବେ, ସେଠି ପଡ଼ିକିରି ମୃତ୍ୟୁବରଣ କରିବେ। ସେହିଭଳି ଭାବରେ ଇନ୍ଦ୍ରିୟମାନଙ୍କୁ ଯଦି ଆମେ ସଂଯତ କରିପାରିବା ନାହିଁ ତାହେଲେ ଆମେ ନର୍କକୁ ଯିବା। ଭଗବତ ଗୀତା 16 ଅଧ୍ୟାୟରେ ଭଗବାନ ଏସବୁ କଥା କହିଛନ୍ତି, କାମ ଏସ କ୍ରୋଧ ଏସ ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ମହାତ୍ମନ କାମ କ୍ରୋଧ ତଥା ଲୋ ତସ୍ମାତ୍ ଏତତ୍ରଂ ତେଜତ। ଏ 3 ରହିଛି ଅସୁର ଗୁଣ ସବୁ ବହୁତ ପ୍ରକାର ରହିଛି ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଆପଣମାନେ ପଢ଼ନ୍ତୁ ସବୁ ଭଗବତ ଗୀତା ପ୍ରତିଦିନ ଜାଣିବେ ସବୁ କଥା ବେଦକୁ ସଂକ୍ଷେପରେ ଭଗବତ ଗୀତାରେ ଭଗବାନ କହିଦେଲେ ଯେଉଁମାନେ ବେଦ ପଢ଼ିବା ପାଇଁ ତାଙ୍କର ଅଧିକାର ନାହିଁ ତାଙ୍କ ପାଇଁ ଏଇ ଭଗବତ ଗୀତା କୁହାଯାଇଛି ଅର୍ଜୁନଙ୍କୁ ମାଧ୍ୟମରେ ସମଗ୍ର ମାନବ ଜାତିମାନଙ୍କ ପାଇଁ ବେଦର ସାର କହିଦେଲେ ଭଗବାନ ସାତଶହ ଶ୍ଳୋକରେ ଅର୍ଜୁନ ମଧ୍ୟ କିଛି କଥା କହିଛନ୍ତି ଏବଂ ଭଗବାନ ମଧ୍ୟ କହିଛନ୍ତି ଏହିଭଳି ଭାବରେ ଆପଣ ସବୁଦିନ ଗୋଟେ ଗୋଟେ ଶ୍ଳୋକ ପଢ଼ନ୍ତୁ ତେଣୁ ଆପଣ ଜାଣିବେ ପ୍ରକୃତିରେ ଆମେ କେମିତି ଜୀବନଯାପନ କରିବା ଭଗବତ ଗୀତାରେ ଯେଉଁ ସାତଶହ ଶ୍ଳୋକ ରହିଛନ୍ତି ତା ଦେହରେ ତିନି ପ୍ରକାର ଜ୍ଞାନ ରହିଛି ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ ତିନି ପ୍ରକାର ଜ୍ଞାନ ରହିଛି ଆମର ଯେଉଁ ଇସ୍କନ ତରଫରୁ ଆମେ ଏ ଗୁହ୍ୟତମ ଜ୍ଞାନକୁ ପ୍ରଚାର କରୁଛୁ ଗୁହ୍ୟ ଗୁହ୍ୟତର ଗୁହ୍ୟତମ ଜ୍ଞାନ କ'ଣ ନା ଗୁହ୍ୟ ଜ୍ଞାନ ହେଉଛି ଯେଉଁ ବ୍ରହ୍ମ ବ୍ରହ୍ମ ଜ୍ଞାନ ଯାହାକୁ ଜାଣିବା ପାଇଁ ହେଲେ ଜ୍ଞାନ ମାଧ୍ୟମରେ ଜଣେ ଭଗବାନଙ୍କୁ ଜାଣିବେ ବା ଜ୍ଞାନ ବ୍ରହ୍ମକୁ ଜାଣିବେ ଗୁହ୍ୟତର ଜ୍ଞାନ ଯୋଗ ଅଷ୍ଟାଙ୍ଗ ଯୋଗ ଯାହା ମାଧ୍ୟମରେ ଆମେ ପରମାତ୍ମାକୁ ଜାଣିବା ଏବଂ ଗୁହ୍ୟତମ ଜ୍ଞାନ ହେଉଛି ଭକ୍ତି ଯାହା ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିବା ତେଣୁ ଭଗବତ ଗୀତା ଆପଣମାନଙ୍କୁ ଆମେ କହିଦେଉଛୁ ଗୋଟେ କଥା ଗୋଟେ ଶ୍ଳୋକ ଆପଣ ମନେ ରଖିବେ ଏଇ ଶ୍ଳୋକଟି ଦୁଇଥର କୁହାଯାଇଛି ଭଗବତ ଗୀତାରେ କାରଣ ଇଏ ହେଉଛି ଗୀତାର ସାର ତେଣୁ ଇଏ ହେଉଛି ଚାରୋଟି ଜିନିଷ ଆପଣ ମନେ ରଖିବେ ସବୁବେଳେ କ'ଣ କ'ଣ ନା ମନରେ ମୋତେ ଚିନ୍ତା କର ମନ୍ମନା ଭବ ମୋର ଭକ୍ତ ହୁଅ ମଦ୍ ଭକ୍ତ ମଦ୍ ଯାହାଜି ଭଗବାନ ପୂଜା କର ଆପଣମାନେ ଏଠି ପୂଜା ବିଗ୍ରହ ରଖିଛନ୍ତି ପୂଜା କରୁଛନ୍ତି ଭଗବାନ ପୂଜା କର ଏବଂ ଅନ୍ତତ ପକ୍ଷେ ମାଁ ନମସ୍କୁରୁ ମୋତେ ପ୍ରଣାମ କର ଭଗବାନ ଦୁଇଥର ଏ ଶ୍ଳୋକଟି କହିକିରି କହିଲେ ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି ତୁମେ ମୋ ପାଖକୁ ଆସିବ ଏଇ ଚାରୋଟି ଜିନିଷ ଆମେ ବେଶୀ 64 ଅକ୍ଷରରେ ଆମର ଜଣେ ଆଚାର୍ଯ୍ୟ କହିଛନ୍ତି ଭଗବତ ଗୀତା ଯେଉଁ 700 ଶ୍ଳୋକ ରହିଛନ୍ତି ପ୍ରତି ଶ୍ଳୋକରେ ପାଖାପାଖି 16 ଲେଖା ଶବ୍ଦ ରହିଛି ଏବଂ 32 ଲେଖା ଅକ୍ଷର ରହିଛି ଏଇଭଳି ଭାବରେ 700 ଗୁଣିଲେ ଯେତିକି ହେବ ସେତିକି ଅକ୍ଷର ରହିଛନ୍ତି ଭଗବତ ଗୀତାରେ କିନ୍ତୁ 64 ଅକ୍ଷର ଭଗବାନ ଗୀତାର ସାର ଦେଇଦେଲେ ଏ 64 ଏ ଚାରୋଟି ହେଉଛି ଆହୁରି ସବୁଠାରୁ ଆହୁରି ସାର ବସ୍ତୁ ସାରତମ ବସ୍ତୁ ମନରେ ମୋତେ ଚିନ୍ତା କର ମନ୍ମନା ଭବ ମୋତେ ଭକ୍ତ ମୋର ଭକ୍ତ ହୁଅ ଆମେ ବହୁତ ଦେବାଦେବୀମାନଙ୍କୁ ପୂଜା ଭକ୍ତ ହେଉଛେ ପୂଜା କରୁଛେ ଏସବୁ କରୁଛେ ବା ବିଭିନ୍ନ ଯେଉଁମାନେ ରାଜନୀତିକ ନେତା ଏତା ଏସବୁ ରହିଛନ୍ତି ଅନ୍ୟମାନେ ସବୁ ରହିଛନ୍ତି ତାଙ୍କୁ ସବୁ ପୂଜା ବୈଜ୍ଞାନିକମାନଙ୍କର କଥାକୁ ଆମେ ଗ୍ରହଣ କରୁଛେ ଏସବୁ କରୁଛେ କିନ୍ତୁ ଭଗବାନଙ୍କର ଯଦି ଆମେ ପୂଜା କରିବା ମନ୍ମନା ଭବ ମୋତେ ଭକ୍ତ ମଧ୍ୟ ମାନେ ନମସ୍କାର ଭଗବାନ ପ୍ରଣାମ କରିବା ସକାଳୁ ଉଠି ଆପଣଙ୍କ ଘରେ ଗୋଟେ ଭଗବାନଙ୍କର ବିଗ୍ରହ ରଖନ୍ତୁ ବା ଫଟୋଟେ ରଖନ୍ତୁ ଏବଂ ସକାଳୁ ଉଠି ମୁଣ୍ଡିଆ ମାନଙ୍କୁ ଗୋଟେ ଧୂପ ଦେଇକିରି ଭଗବାନ ମୁଣ୍ଡିଆ ମାରନ୍ତୁ ହରେ କୃଷ୍ଣ ଟିକେ କୀର୍ତ୍ତନ କରନ୍ତୁ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଏତିକି କରନ୍ତୁ ଏବେ ଦେଖିବେ କେତେ ଆନନ୍ଦ ପ୍ରାପ୍ତ ହେବେ ଆମ ପ୍ରଭୁ କହିଲେ ଆନନ୍ଦବର୍ଦ୍ଧନ ଗୁରୁଦେବ ତାଙ୍କ ନାମ ଦେଇଛନ୍ତି ଆନନ୍ଦବର୍ଦ୍ଧନ ଭଗବାନଙ୍କର ଶରଣରେ ଗଲେ ତାଙ୍କର ଆନନ୍ଦ ସବୁବେଳେ ବଢି ବଢି ଆସିବ ଆପଣମାନେ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ଶରଣରେ ଗଲେ ଆପଣ ଆନନ୍ଦ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବେ ଆମେ ଟିକେ ଦେଖିବା ସମୟ ଅନୁସାରେ କଥା ସାରିବା କାରଣ ବହୁତ ସମସ୍ତଙ୍କର ସମୟ ରହିଛି ମୂଲ୍ୟବାନ ରହିଛି ତେଣୁ ଆମର କଥା ଥିଲା 6:30-7:30 କହିବା ପାଇଁ ଯାହା ହଉ ଆମେ ଟିକେ ଡେରିରେ ଆରମ୍ଭ କଲେ ଯାହା ହଉ ଏଇଭଳି ଭାବରେ ଯେଉଁ ରହିଛି ଆପଣମାନେ ଏଇ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ଭଗବାନଙ୍କୁ ଅର୍ପଣ କରି ଖାଦ୍ୟ ଗ୍ରହଣ କରିବେ ମାଆମାନେ ଯେଉଁମାନେ ଅଧିକାଂଶ ଏଠି ମାଆମାନେ ରହିଛନ୍ତି ଦେଖିବା ମାଆମାନଙ୍କର ଅଧିକାଂଶ ସମୟରେ ଆଜିକାଲି ତ ବହୁତ ଚାକିରି ବାକିରି କଲେଣି ଏସବୁ ରହିଛି କିନ୍ତୁ ଯାହା ବି ହଉ ଅନ୍ୟମାନେ ଯେଉଁମାନେ ଘରେ ରହିଛନ୍ତି ଚାକିରି କଲେ ମଧ୍ୟ ସେମାନେ ଏସବୁ କାର୍ଯ୍ୟ କୌଶଳ ରୋଷେଇବାସ କରିକିରି କରୁଛନ୍ତି ଖାଇବା ପିଇବା କରୁଛନ୍ତି ଭଗବତ ଗୀତାରେ ଭଗବାନ କହିଲେ ଯଦି ଆମେ ଭଗବାନଙ୍କୁ ଖାଦ୍ୟ ଅର୍ପଣ କରୁନେ ତାହେଲେ ଆମେ ପାପ ହିଁ ଭକ୍ଷଣ କରୁଛେ ଯଜ୍ଞ ସିଷ୍ଟା ଆସୁନ ସନ୍ତୁ ମୁଚ୍ଛନ୍ତି ସର୍ବକିଳ ସେଇ ଭୁଞ୍ଜନ୍ତେ ତୁ ଏବଂ ପାପା ଯେ ପଚନ୍ତି ଆତ୍ମ କାରଣାର ଆପଣ ଏଇ ତୁମ୍ବି ଶୁଙ୍ଗା ଗ୍ରାମରେ ଯେତେ ଲୋକ ଅଛନ୍ତି କେତେ ଲୋକ ଥିବେ କେତେ ଘର ଅଛି ସବୁ ରହିଛି ଆପଣମାନେ କହିପାରିବେ ତା ଦେହରୁ ଯଦି ହିସାବ କରିବେ ଦେଖିବେ କେତେ ପରସେଣ୍ଟ ଲୋକ ଭଗବାନଙ୍କୁ ଅର୍ପଣ କରୁଛନ୍ତି ଖାଦ୍ୟ ତେଣୁ ସେମାନେ ନିଜ ପାଇଁ ଖାଦ୍ୟ ଗ୍ରହଣ କରୁଛନ୍ତି ରୋଷେଇ କରୁଛନ୍ତି ଖାଇବା ପିଇବା କରୁଛନ୍ତି ତେଣୁ ସେମାନେ ପାପ ଭକ୍ଷଣ କରୁଛନ୍ତି ଭୁଞ୍ଜନ୍ତି ତୁ ଏବଂ ପାପା ପାପ ଭକ୍ଷଣ କରୁଛନ୍ତି ତେଣୁ ଆନନ୍ଦ କେମିତି ରହିପାରିବେ ପାପ କଲେ ବିଭିନ୍ନ ପ୍ରକାର କଷ୍ଟ ପ୍ରାପ୍ତ ହେବେ ପୁଣ୍ୟ କଲେ ଆନନ୍ଦ ପ୍ରାପ୍ତ ହେବେ ତେଣୁ ଏଇଭଳି ଭାବରେ ଆପଣମାନେ ଯେଉଁ ଖାଦ୍ୟ ରୋଷେଇ କରିବେ ଭଗବାନଙ୍କୁ ଅର୍ପଣ କରିବେ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯେଉଁ ଭକ୍ତା ପ୍ରୟଚ୍ଛନ୍ତି ତଦଂ ଭକ୍ତି ଉପଭୂତମ ଅସ୍ନାମି ପ୍ରୟତାତ୍ମନ। ଅନ୍ୟ ଦେବାଦେବୀମାନଙ୍କୁ ପୂଜା କରିବା ପାଇଁ କେତେ ପ୍ରକାର ନିୟମ ସବୁ ରହିଛି, କିନ୍ତୁ ଭଗବାନଙ୍କୁ ପୂଜା କେତେ ସହଜ। ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ ରାଜବିଦ୍ୟା ରାଜଗୃହ୍ୟଂ ପବିତ୍ରମ୍ ଇଦମ୍ ଉତ୍ତମମ୍ ପ୍ରତ୍ୟକ୍ଷା ଭଗମଂ ଧର୍ମ୍ୟଂ ସୁସୁଖମ୍ କର୍ତ୍ତମ ବୟମ୍। ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ଏବଂ ଗୃହ୍ୟତମ ଜ୍ଞାନ ଏଠି ରହିଛି, ସମସ୍ତେ ବୁଝି ଜାଣନ୍ତି ନାହିଁ ଏଇଟାକୁ। ଇଏ ହେଉଛି ପବିତ୍ର ଜ୍ଞାନ, ଉତ୍ତମ ଜ୍ଞାନ ଇଏ ପବିତ୍ରମ୍ ଇଦମ୍ ପ୍ରତ୍ୟକ୍ଷାବଗମ, ଆପଣ ନିଜେ ସେଇଟା ଅନୁଭବ କରିବେ। ପ୍ରଭୁ କହିଲେ ଆମେ ଆପଣମାନଙ୍କୁ ଆନନ୍ଦ ପ୍ରଦାନ କରିବୁ, ଆପଣ ନିଜେ ଆନନ୍ଦ ପ୍ରାପ୍ତ ହେବେ, କାରଣ ସେ ହେଉଛନ୍ତି ଆନନ୍ଦ ଘନ। ଆମେ ଦୁଃଖ ସହିତ ଯେମିତି ଆମେ ନିଆଁ ପାଖରେ ରହିଲେ ଆମେ ଉତ୍ତମ ପ୍ରାପ୍ତ ହେବା, ସେହିଭଳି ଭାବରେ ଆନନ୍ଦ ଆନନ୍ଦ ମୂର୍ତ୍ତିଙ୍କ ପାଖରେ ଆନନ୍ଦ ମୂର୍ତ୍ତି ସିଏ ଭଗବାନ ସଚ୍ଚିଦାନନ୍ଦ ଘନ, ତାଙ୍କ ପାଖରେ ରହିଲେ ତାଙ୍କ ସଂସ୍ପର୍ଶରେ ଆସିଲେ ବା ତାଙ୍କ ସହିତ ଯୁକ୍ତ ହେଲେ ଆମେ ଆନନ୍ଦ ପ୍ରାପ୍ତ ହେବା। ସମସ୍ତେ ଆନନ୍ଦ ଖୋଜି ବୁଲୁଛନ୍ତି କିନ୍ତୁ ଜାଣନ୍ତି ନାହିଁ କେମିତି ଆନନ୍ଦ ପ୍ରାପ୍ତ ହେବେ। ଆନନ୍ଦ ପାଇବାର ଉପାୟ ଭଗବତ ଗୀତାରେ ଭଗବାନ କହିଛନ୍ତି। ତେଣୁ ଆମେ ଭଗବାନଙ୍କ ସହିତ ଯୁକ୍ତ ହେବା ତାହେଲେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା। ଆଉ ଭଗବାନଙ୍କ ସହିତ ଯୁକ୍ତ ନ ହେଇକିରି ଆମେ ଯେମିତି କହିଲୁ ଯେମିତି ମାଛଟାକୁ ଯଦି ପାଣିରୁ କାଢ଼ିଦେବା ତାକୁ ଯେତେ ପ୍ରକାର ଆନନ୍ଦ ପ୍ରଦାନ କଲେ ମଧ୍ୟ ସେ କ'ଣ ରହିପାରିବ, ଆନନ୍ଦ ପାଇପାରିବ? କାହିଁକି ନା ଆମେ ହେଉଛି ଭଗବାନଙ୍କର ଅଂଶ। ଯେମିତି ଆମେ ଦେଖିବା ଗୋଟେ କ'ଣ, ଯେମିତି ଆମେ ଦେଖିବା ଗୋଟେ ବହୁତ ପ୍ରକାର ଉଦାହରଣ ରହିଛି ଆମର, ଯେଉଁ ଗୋଟେ ଆମର ହାତ, ହାତଟା ଆମର ଗୋଟେ ସମ୍ପୂର୍ଣ୍ଣ ଶରୀରର ଗୋଟେ ଅଙ୍ଗ। ଆମଟା ଅଙ୍ଗଟା ଆମର ହାତରେ ରହିଛି ବୋଲି, ହାତଟା ଆମର ଶରୀର ରହିଛି ବୋଲି ସବୁ କାର୍ଯ୍ୟ କରୁଛି, ହାତରେ ଠିକ୍ ଭାବରେ କାର୍ଯ୍ୟ ଚାଲୁଛି। କିନ୍ତୁ ହାତଟା ଯଦି କଟିଯିବ ଆଉ କିଛି କାର୍ଯ୍ୟ କରିପାରିବ? ସେହିଭଳି ଭାବରେ ଆମେ ଯଦି ଭଗବାନଙ୍କ ସହିତ ଯୁକ୍ତ ହେବା ତାହେଲେ ଆମେ ଆନନ୍ଦ, ସେ ଆନନ୍ଦ, ସେ ଆନନ୍ଦ ଘନ, ଆମେ ମଧ୍ୟ ଆନନ୍ଦ ପ୍ରାପ୍ତ ହେବା। କିନ୍ତୁ ତାଙ୍କଠାରୁ ଯଦି ଦୂର ହେଇଯିବା ଆଉ ଯେତେ ଚେଷ୍ଟା କରିବା ଆନନ୍ଦ ପ୍ରାପ୍ତ ହେଇପାରିବା ନାହିଁ। ଏହି ହେଉଛି ଆନନ୍ଦ ପ୍ରାପ୍ତର ଉପାୟ, କେମିତି ଆମେ ଆନନ୍ଦରେ ରହିବା ସେ କଥା କୁହାଗଲା। ସେଇଟା ଦୁର୍ଦ୍ଦାନ୍ତ ଇନ୍ଦ୍ରିୟ କାଳ କାହାତ ନଷ୍ଟାୟତେ, ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି ଦୁର୍ଦ୍ଦାନ୍ତ, ଏ କୌଣସି ପାପ କାର୍ଯ୍ୟ କରିବା ପାଇଁ ପଶ୍ଚାତପଦ ହେବ ନାହିଁ। ଯଦି ଆମର ଦେଖିବା ଏଠି ଲେଖା ହେଇଛି ସିଗାରେଟ୍ ଆମେ ଯେଉଁମାନେ ଟାଣୁଛନ୍ତି ସେ କ୍ୟାନ୍ସର ହେବ ତାଙ୍କୁ, କିନ୍ତୁ ଜାଣିଲେ ମଧ୍ୟ ସେମାନେ ବନ୍ଦ କରିପାରୁନାହାନ୍ତି, କାହିଁକି ନା ତାଙ୍କର ଯେଉଁ ମନ ରହିଛି ଟାଣି ନେଉଛି ତାଙ୍କୁ, ସିଗାରେଟ୍ ଟାଣ ବୋଲି ଡିକ୍ଟେସନ୍ ଦେଉଛି, ମନ ଦେଉଛି, ଆମେ ସେଇଟା କରୁଛେ, ଆମେ ମଧ୍ୟ ସେଇଟା କରୁଥିଲୁ। ଆପଣ ଇଏ ସତ୍ସଙ୍ଗ ନ କରିଲେ ଆମେ ମଧ୍ୟ ସେଇଭଳିଆ କରିଥାନ୍ତୁ କରୁଥିଲୁ। ଏ ସତ୍ସଙ୍ଗରୁ ଆମର ପରିବର୍ତ୍ତନ ହେଲା। ତେଣୁ ଏଇଭଳି ଭାବରେ ଜଣେ ବନ୍ଦ କରିପାରିବ ନାହିଁ ନିଜ ଚେଷ୍ଟାରେ, ଜଣେ ଜାଣିବ ଏଇସବୁ ଭଗବତ ଗୀତାରେ ମଧ୍ୟ ଭଗବାନ ପ୍ରଶ୍ନ ଏ ଅର୍ଜୁନ ପଚାରିଲେ ପ୍ରଶ୍ନଟି, କାହିଁକି ଲୋକମାନେ ପାପ କାର୍ଯ୍ୟ କରୁଛନ୍ତି? ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନଙ୍କୁ ପଚାରିଲେ, ଅର୍ଥ କେନ ପ୍ରଯୁକ୍ତ ଏମ୍ ପାପଂ ଚରନ୍ତି ପୁରୁଷ ଅନିଚ୍ଛନ୍ନ ବାସ୍ନେ ବଳାଧିକ ନିୟୋଜିତ, କାହିଁକି ଲୋକମାନେ ପାପ କାର୍ଯ୍ୟ କରୁଛନ୍ତି? ସେମାନେ ନ ଚାହିଁଲେ ମଧ୍ୟ ତାଙ୍କୁ ଯେମିତି ଜବରଦସ୍ତି କିଏ ସେଥିରେ ନିଯୁକ୍ତ କରୁଛି, ଏହି ପ୍ରଶ୍ନଟି ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅର୍ଜୁନ ପଚାରିଲେ। ଭଗବାନ ତାର ଉତ୍ତର ଦେଲେ, କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ ମହାସନ ମହାପାପ୍ମା ବିଧି ଏନ ଇହ ପରିଣାମ। କାମ ଏବଂ କ୍ରୋଧ ଏ ଭୌତିକ ଜଗତରେ ତିନୋଟି ଗୁଣର ପ୍ରଭାବ ରହିଛି, ସତ୍ୱ ରଜ ତମ, ତିନୋଟି ଗୁଣର ପ୍ରଭାବ ରହିଛି, ଏ ଗୁଣର ପ୍ରଭାବରେ ସବୁ ସମସ୍ତେ କାର୍ଯ୍ୟ କରୁଛନ୍ତି। ତେଣୁ କାମ କ୍ରୋଧ ଆସୁଛି କେଉଁଥିପାଇଁ ନା ରଜଗୁଣରୁ ଆସୁଛି, ରଜଗୁଣର ପ୍ରଭାବ ଆମ ଉପରେ ରହିଛି, ଆମେ ନିଜ ଚେଷ୍ଟାରେ ଏ ଗୁଣର ଉର୍ଦ୍ଧକୁ ଯାଇପାରିବା ନାହିଁ, ଆମେ ଗୁଣ ଭିତରେ ରହିଥିବା, ତେଣୁ ଇଏ ହେଉଛି ଆମର ଶତ୍ରୁ ଭଗବାନ କହିଲେ। ତେଣୁ ଏ ଗୁଣର ଉର୍ଦ୍ଧକୁ ଯିବା ପାଇଁ ହେଲେ ଆମେ ଭଗବାନଙ୍କ ଶରଣରେ ଗଲେ ହିଁ ଆମେ ଗୁଣର ଉର୍ଦ୍ଧକୁ ଯାଇପାରିବା, ନହେଲେ ଯାଇପାରିବା ନାହିଁ, ଭୌତିକ ଜଗତରେ ଘୁରି ବୁଲୁଥିବା। ତେଣୁ ଏ ଇନ୍ଦ୍ରିୟମାନେ, ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଋଷିକେଣ ଋଷିକେଶ ସେବନ ଭକ୍ତିରୁ ଉଚ୍ଚତି, ଏଇ ଇନ୍ଦ୍ରିୟମାନେ ଆମକୁ ନେଇଯିବେ ନର୍କକୁ, ପୁଣି ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ କରିବା, ଇନ୍ଦ୍ରକୁ ଭଗବାନଙ୍କ ସେବାରେ ନିଯୁକ୍ତ କରିବା, ତାହେଲେ ଆମେ ଭଗବତ ଧାମ ଚାଲିଯିବା। ଏତେ ଗୁରୁତ୍ୱପୂର୍ଣ୍ଣ ହେଉଛନ୍ତି ଇନ୍ଦ୍ରିୟମାନେ ଆମର, ଚକ୍ଷୁ, ଏଇ ଚକ୍ଷୁରେ କିଏ କେତେ ପ୍ରକାର ଜିନିଷ ଦେଖୁଛନ୍ତି, ଅଶ୍ଳୀଳ ଜିନିଷ ମଧ୍ୟ ଦେଖୁଛନ୍ତି, କିନ୍ତୁ ଏଇ ଚକ୍ଷୁରେ ଯଦି ଆମେ ଭଗବାନଙ୍କ ରୂପକୁ ଦର୍ଶନ କରିବା ତାହେଲେ ଆମ ଚକ୍ଷୁଟା ସାର୍ଥକ ହେଇଯିବ। କର୍ଣ୍ଣ, କର୍ଣ୍ଣରେ କେତେ ପ୍ରକାର କଥା ଶୁଣୁଛନ୍ତି ଆପଣମାନେ ଗ୍ରାମରେ ଦେଖନ୍ତୁ, ଗ୍ରାମବାସୀମାନେ କେତେ କ'ଣ ସବୁ ଶୁଣୁଛନ୍ତି, ସକାଳୁ ଉଠିଲେ ନ୍ୟୁଜ୍ କ'ଣ ରହିଛି ଜାଣିବେ, ଏସବୁ ରହିଛି। କିନ୍ତୁ ଚକ୍ଷୁ ମା ଆଜି ଆପଣମାନେ କର୍ଣ୍ଣ ମାଧ୍ୟମରେ ଭଗବାନ କଥା ଶ୍ରବଣ କରୁଛନ୍ତି, ଏ କର୍ଣ୍ଣର ସଫଳତା। ଯମରାଜ କହିବେ ଅନ୍ତିମ ସମୟରେ ସେଇମାନଙ୍କୁ ମୋ ପାଖକୁ ଆଣିବ ଯେଉଁମାନେ ଇନ୍ଦ୍ରିୟମାନଙ୍କୁ ଠିକ୍ ଭାବରେ ବ୍ୟବହାର କଲେ ନାହିଁ। ଯୁହାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍ ଚେତଶ୍ଚନ ସ୍ମରତି ତଚ୍ଚରଣାରବିନ୍ଦମ୍ କୃଷ୍ଣ ନମନ୍ତି ଚିରେ କଦାପି ତାନଧ୍ୱମ୍ ଅସତୋ ବିଷ୍ଣୁ କୃତାନ। ଅଜାମିଳ ପ୍ରସଙ୍ଗ ଆପଣମାନେ ଜାଣିଥିବେ, ବଡ଼ ପାପୀ ଥିଲା ସିଏ। 88 ବର୍ଷ ବୟସରେ ତାର ଗୋଟେ ପୁତ୍ର, ଦଶମ ପୁତ୍ର ଥିଲା, ତାର ବୟସ ହେଇଥିଲା 5 ବର୍ଷ ଏବଂ ତାର ଅନ୍ତିମ ସମୟ ଆସିଗଲା। ଯମରାଜଙ୍କର 3 ଜଣ ଦୂତ ଆସିଲେ ତାଙ୍କୁ ନେବା ପାଇଁ, କାହିଁକି ନା ଆମେ 3 ପ୍ରକାର କାର୍ଯ୍ୟ କରୁଛେ, ଶରୀର ଦ୍ୱାରା, ମନ ଦ୍ୱାରା ଏବଂ ବଚନ ଦ୍ୱାରା। ତେଣୁ 3 ଜଣ ଦୂତଙ୍କୁ ଦେଖିକିରି ବିକଟାଳ ରୂପ ଦେଖିକି ସେ ଭରିକି ଭୟ କରିଗଲା ଏବଂ ତା ପାଖରେ ସେଠି ସନ୍ଧ୍ୟା ସମୟର କଥା, ତା ପାଖରେ ତା ପୁଅ ଖେଳୁଥିଲା 5 ବର୍ଷ, ତା ନାମ ଥିଲା ନାରାୟଣ। ତେଣୁ ସେ କହିଲା ନାରାୟଣ ଆୟ, ବହୁତ କଷ୍ଟରେ ଏଠି କହିଲେ ଏତେ ଦେଖିକି ଭୟ କରିଗଲା। ସେ ଯମରାଜ ଦୂତ ବିକଟାଳ ରୂପ ତାଙ୍କର ରହିଛି, ଯେତେବେଳେ କହିଦେଲା କିନ୍ତୁ ଭଗବାନଙ୍କ ନାମ ରହିଗଲା ନାରାୟଣ। ତେଣୁ ଭଗବାନ ବିଷ୍ଣୁଙ୍କର 4 ଜଣ ଦୂତ ଆସି ପହଞ୍ଚିଗଲେ ସାଙ୍ଗେ ସାଙ୍ଗେ। ଯମରାଜଙ୍କ ଦୂତମାନେ ଆସି ଖାଲି ଅପେକ୍ଷା କରିଥିଲେ, ତା ନୁହଁ ସାଙ୍ଗେ ସାଙ୍ଗେ ସେମାନେ ଆରମ୍ଭ କରିଦେଲେ କାମ, ଯେମିତି ଆମେ ଆସିବୁ ସାଙ୍ଗେ ସାଙ୍ଗେ ଭଲ କଥା ଆରମ୍ଭ କଲୁ ସେଇଭଳି ଭାବେ ଯମରାଜ ଦୂତମାନେ ଆସି ତା ଭିତରେ ପଶିକିରି ତା ଭିତରେ ଯେଉଁ ଯମରାଜ ଯମ ପାସ ରହିଛି ବାନ୍ଧେଇକିରି ତାଙ୍କୁ ଗୋଟେ ଇଏ ଦେଲେ, ଗୋଟେ ଯାତନ ଶରୀର ଟାଣିବା ପାଇଁ ବସୁଥିଲା ବେଳେ ସେହି ସମୟରେ ସେ ଡାକିଲା ନାରାୟଣ। ସେହି ସମୟରେ ନାରାୟଣଙ୍କ ଦୂତମାନେ ଆସିକିରି ସେ କାଟିଦେଲେ, ସେ ତାଙ୍କର ପାସକୁ କାଟିଦେଲେ। ଏଇସବୁ କଥା ଆଲୋଚନା ରହିଛି ସବୁ ସେସବୁ କଥା। ତେଣୁ ଇଏ ଯେତେବେଳେ ଏଇଭଳି ଭାବରେ ସବୁ କଥା ହେଲା ପରେ ତାଙ୍କ ସବୁ ଆଲୋଚନା ହେଇଛି, କ'ଣ ଧର୍ମ କ'ଣ, ପାପ କ'ଣ, ଅଧର୍ମ କ'ଣ, ଏସବୁ କଥା ଆଲୋଚନା ହେଇଛି। ତେଣୁ ଆମେ ତ ସଂକ୍ଷେପରେ କହୁଛେ ଏଇଟା। ତେଣୁ ଇଏ ହେଉଛି ଏତିକି ଜାଣିବା ସବୁଠାରୁ, ଇଏ ଯେଉଁ କହିଲେ ଯମରାଜ ଦୂତମାନେ କହିଲେ ଇଏ ବଡ଼ ପାପୀ, ଆମେ ଯମରାଜଙ୍କ ଦୂତ ଆମେ ନେଉଛୁ, ଆକୁ ପାପର ପ୍ରାୟଶ୍ଚିତ କରିବା ପାଇଁ ନେଉଛୁ ନବୁ। ଆମେ ଯମରାଜଙ୍କ ଦୂତ, ଆମେ ସାମାନ୍ୟ ବ୍ୟକ୍ତି ନୁହନ୍ତି, ଆମେ ନୁହଁ, ଆମେ ଯମରାଜଙ୍କ ଦୂତ ଆମେ ନେଉଛୁ ତାଙ୍କୁ, ଯମରାଜ ପାଖକୁ ସବୁ ତାଙ୍କ ବିଚାର କରାଯିବ, କେତେ ସବୁ ପାପ କରିଛି ସବୁ ଲିଷ୍ଟ ଦେଖେଇଦେଲେ, ଏତେ ସବୁ ପାପ କରିଛି ସିଏ। ଆମେ ଯେଉଁ କହିଲେ 4 ଦ୍ୟୁତମ ପାନ ସ୍ତ୍ରୀ ଅଂଶ ନା, ଏସବୁ ପାପ ସବୁ କାର୍ଯ୍ୟ ସେ କରିଥିଲା। ତେଣୁ ସେମାନେ ଭାବିଲେ ତାହେଲେ ଇଏ ଛାଡ଼ିଦେବେ ବୋଧେ, ବହୁତ ସୁନ୍ଦର ଦେଖିବା ପାଇଁ ଯମରାଜ ବିଷ୍ଣୁଙ୍କର ଦୂତମାନେ, ବହୁତ ଭଗବାନ କେତେ ସୁନ୍ଦର ସିଏ, ସୁନ୍ଦର ରୂପ ତାଙ୍କର ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ବିଷ୍ଣୁଙ୍କର ଦୂତମାନେ କହିଲେ ତମେ ଯମରାଜଙ୍କ ଦୂତ, ଧର୍ମଙ୍କ ଧର୍ମରାଜଙ୍କ ଦୂତ, ତମେ ଠିକ୍ ଭାବରେ ଧର୍ମ ଜାଣିନାହୁଁ, ଧର୍ମର ତତ୍ତ୍ୱ ନିହିତ ଗୁହାଏଁ, ଧର୍ମର ତତ୍ତ୍ୱ ବହୁତ ଗଭୀର ରହିଛି, ଏମିତିକି ଯମରାଜଙ୍କ ଦୂତମାନେ ମଧ୍ୟ ଜାଣିପାରିଲେ ନାହିଁ ଧର୍ମ କ'ଣ। ଇଏ ଯେ ଧର୍ମ କରିକି ସବୁ ପ୍ରାୟଶ୍ଚିତ ହେଇଯାଏ ସେଇଟା ସେ ଜାଣିପାରିନଥିଲେ, ସେଇଟା ଯମରାଜଙ୍କ ଦୂତମାନଙ୍କୁ କହିଲେ ବିଷ୍ଣୁଙ୍କର ଦୂତ କହିଲେ, ହାତ ଦେଖି କହିଲେ ଅୟଂ ହି କୃତ ନିର୍ବେଶ ଜନ୍ମ କୋଟ୍ୟା ହଂସାମପି ଯଦ୍ବ୍ୟାଜହାର ବିବସ ନାମ ସ୍ୱସ୍ତ୍ୟାନ ଘରେ। ତମେ ଯେଉଁ କହିଲ ଲିଷ୍ଟ ଦେଲ ଏତିକି ଏତିକି ପାପ କରିଛନ୍ତି, ଇଏ ଗୋଟିଏ ଜନ୍ମର କହିଲ, କିନ୍ତୁ ଇଏ ଗୋଟିଏ ଜନ୍ମର ପାପରୁ ପ୍ରାୟଶ୍ଚିତ ହେଇଯାଇଛି। କେମିତି ନା, ଯେତେବେଳେ ସେ ଭଗବାନଙ୍କ ନାମ ନେଲା, ହରିଙ୍କର ନାମ ନେଲା, ଭଗବାନଙ୍କ ନାମରେ ଏତେ ଶକ୍ତି ରହିଛି, ନାମ ସ୍ୱସ୍ତ୍ୟାନ ଘରେ ସବୁ ମଙ୍ଗଳ ପ୍ରଦାନ କରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଭଗବାନ କରି ତ 16 ନାମ ହେଇଗଲା, 32 ଅକ୍ଷର, କିନ୍ତୁ ଗୋଟିଏ ନାମରେ ଏତେ ଶକ୍ତି ରହିଛି, ପାପି ଏତେ ପାପ କରିପାରିବ ନାହିଁ। ଇଏ ଗୋଟିଏ ଜନ୍ମର ପାପରୁ ମୁକ୍ତ ହେଇଗଲା, ଗୋଟିଏ ନାମ ନାରାୟଣ ମାଧ୍ୟମରେ ସବୁ ପାପର ପ୍ରାୟଶ୍ଚିତ ହେଇଗଲା। ତେଣୁ ଯମରାଜଙ୍କ ଦୂତମାନେ ବାଧ୍ୟ ହେଇକି ଫେରିଗଲେ, ଫେରିକିରି ଯମରାଜଙ୍କୁ ପଚାରିଲେ ସାର୍ କହ ଆପଣ ସବୁ କହିଥିଲେ ନିୟମ ଅନୁସାରେ କ'ଣ ପରିବର୍ତ୍ତନ କିଛି ହେଇଗଲା ନା କ'ଣ, ଆମେ ଯାଇଥିଲୁ ଅଜାବେଳକୁ ଆଣିବା ପାଇଁ, ତାକୁ କିଏ 4 ଜଣ ବ୍ୟକ୍ତି ଆସିଲେ ଆମକୁ ମନା କରିଦେଲେ, ଏଇସବୁ କଥା ଯମରାଜ ଯେତେବେଳେ ଶୁଣିଲେ ସେ ସବୁ କହିଲେ ତାଙ୍କୁ, ତମେ ଆଜିଠାରୁ ଆଉ ଭୁଲରେ ତାଙ୍କ ପାଖକୁ ଯିବ ନାହିଁ, जी जिहान भक्ति भगवत गुण नाम देय जहार जिहारे भगवान को नाम उच्चारण करूना से आणव जिहान भक्ति भगवत गुण नाम देय चेतस्तन स्मरित चरणारविंदम जहार जिहा ना जो खना जो कहते कथा कही पारती ना से जीवन अतर कौन से मन में चिंता करा यदि भगवान को चिंता करूना तो मो पाक आणव चेतस्तन स्मरित चरणारविंद कृष्ण नम चक्षरे कदापि भगवान को पाखे भगवान पाखे जी मुंड नुआ ना जे मो पाक आणव यही भाव में विष्णुकृत जो भगवान विभिन्न प्रकार भक्तिर अंग सब रही जी करूना से मो पाक आणव यही भाव जमराज दूत मैने खबर दिगला से दिन नुआ सब अर्डर दिगला सब कथा भागवत षष्ठ स्कंद अच्छी गीतार गीता हूँ हाईस्कल क्लास हाईस्कल पाठ भागवत हूँ आउट उन्नत ग्राजुएसन पाठ आप गीतार आरंभ करूँ गीतार गोटे गोटे श्लोक पाठ कर सबुदे जो खाद्य ग्रहण करगवान को अर्पण कर खाते पत्र पुष्प फल जो मैं भक्त अच्छा भगवान कहले भगवान पूजा करने बहुत कष्टदायक नुह गोटे पत्र कहले तुलसी पत्र पकईदे भगवान सन्तुष्ट हो गले यही भाव में गोटे कथा रही बहुत कथा तो रही किंतु आम गोटे कथा कह थे आपण मैंने जानते पांडव मैंने जो भाव में रही वनवास रही पांडव मैंने वनवास रही वनवास जो गले युधिष्ठिर महाराज सूर्यदेव को प्रार्थना कर गोटे पात्र पाई से गोटे अक्षय पात्र नाम हूँ अक्षय पात्र से पात्र रोष करदे गोटे के जी रोसे कले हजार लोक खाईपर ये सूर्यदेव कृपा सीटा किंतु जदि द्रौपदी से खाद्य खाईदे आरीगला पर आसबना द्रौपदी खाई सारापर आब ना खाद्य ये कथा जानी दुर्योधन कौरव मैने पांडव मान विरुद्ध मूलर लगिच हत्या करने बहुत प्रकार चेष्टा करते कि भगवान जहाँ को रक्षा करेंगे किए कौन कर करोना बहुत लोग मृत्युवरण कले भगवान जहाँ रक्षा करेंगे चाहिए करोना कि कर तेणु यही भाव में दुर्योधन गोटे थर ये जो रही दुर्वास को बहुत सेवा करके बहुत खुशी करदेला तेणु दुर्वास बहुत प्रसिद्ध ऋषि थे बहुत तरह तपबल रही जो योग सिद्धि सब रही तेणु दुर्वास कहले कौन बर मागुच माग तेणु दुर्योधन कहले प्रभु आमर भाई मैंने बहुत कष्ट कष्ट पाँच जंगल भितर आप कृपा करूँ किंतु आपड़ ये मन रखिए से खराब जा पहुँचे कह दृश्य द्रौपदी खाई सारे आँचे ये जी एकुटा जी दस हजार शिष्य जो जा पहुँचे सी तो खाया दे पारे ना दुर्वास अभिशाप देवे ध्वंस आई भाव पठे किंतु जो दुर्वास जा पहुँची गले समय युधिष्ठिर महाराज कहले द्रौपदी कौन करिया वर्तमान तांको कहले आप स्नान कर आसत आम खाद्य सब रेडी कर रखी बोली कहीदे देख लगे कि ना जंगल रही कौन करेंगे अर्डर कौट देवे कौ होटेल कहे ना कौन तेणु द्रौपदी जहाँ भी चिंता ना से भगवान स्मरण कर द्रौपदी राजण कोटी वस्त्र देई हेले लज्जा कल वरण आहे नील शैल कि आर्त व्यक्ति मान को भगवान उद्धार कर तेणु द्रौपदी भगवान को स्मरण कले प्रभु मत रक्षा कर कौन विपद रक्षा कर गुरु सभा तेल सीटा एटी मत डाकि भगवान को तेणु भगवान दाई दाई आसी पहुँचीगले भगवान सबुटे अच्छी मत भगवान रही भगवान कहले नाम तिष्मा तिष्ठा वैकुंठे जोगी नाम उदय नच मधुभक्त जत्र गायती तत्र तिष्ठा भी नारद मु जोगी मान हृदय वैकुंठन थाए मोर भक्त जो गायन करते मुझे थाए तेणु भगवान दाई दाई आस द्रौपदी द्रौपदी मत बहुत क्षुदा मत खाया दि ये खाद्य समस्या समाधान पर द्रौपदी भगवान डाकि भगवान आस कह मत खाया दि तेणु द्रौपदी कहले प्रभु आम खाया ना आप डाक से ଆଉ ଦୁର୍ବାସା ଆସିବେ 10,000 ତାଙ୍କ ଶିଷ୍ୟଙ୍କ ସହିତ କିଛି ଖାଦ୍ୟର ବ୍ୟବସ୍ଥା କରନ୍ତୁ ନା, ମୁଁ କିଛି ଶୁଣିବିନି, ମୋତେ ଖାଇବାକୁ ଦେଲା ପରେ ଯାଇକି ଆମେ କରିବି। ତେଣୁ କହିଲେ, ପ୍ରଭୁ ଆଜି ସବୁ ମୁଁ ରୋଷେଇ କରିଦେଇଛି, ସଫାସଫି ହେଇଯାଇଛି, ସେ ପାତ୍ରରେ ଆଉ କିଛି ନାହିଁ, ଅକ୍ଷୟ ପାତ୍ରରେ ଦେଖ କ'ଣ ଥାଇପାରେ। କାଳେ ଦେଖିଲା ବେଳକୁ ଗୋଟିଏ ପତ୍ରଟେ ଅଛି, କେମିତି ରହିଯାଇଛି ଭଗବାନ ବ୍ୟବସ୍ଥାରେ। ତେଣୁ ସେ ଭଗବାନ କହିଲେ, ଗୋଟିଏ ପତ୍ର ଯଥେଷ୍ଟ। ଭଗବାନ କହିଲେ, ଏ ପତ୍ର ଏକ ବଚନରେ କହିଲେ, ପତ୍ରାଣି ବୋଲି କହିଲେନି, ବହୁ ବଚନରେ କହିଲେ ନାହିଁ, ଗୋଟିଏ ବଚନରେ କହିଲେ। ତେଣୁ ସେ ପତ୍ରଟିକୁ ଭଗବାନ ଖାଇଦେଲେ ଏବଂ ପାଣି ପିଇଦେଲେ, ଭଗବାନ ସନ୍ତୁଷ୍ଟ ହେଇଗଲେ। ତେଣୁ ଦୁର୍ବାସା ଆଉ ତାଙ୍କ 10,000 ଶିଷ୍ୟ ଯାଇକିରି ସ୍ନାନ କରୁଥିଲେ ଯମୁନାରେ, ତାଙ୍କର ସବୁ ପେଟ ପୁରିଗଲା। ଯସ୍ମିନ୍ ତୁଷ୍ଟେ ଜଗତ୍ ତୁଷ୍ଟ, ଭଗବାନଙ୍କୁ ଯଦି ଆମେ ସନ୍ତୋଷ କରିଦେଲେ ସମଗ୍ର ପୃଥିବୀ ସନ୍ତୁଷ୍ଟ ହେଇଯିବ। ତେଣୁ ଦୁର୍ବାସା ତାଙ୍କୁ ଭୋକ ହଉଥିଲା, ପେଟ ଫୁଲ ହେଇଗଲା, ଆକୁଡ଼ି ମାରିଲେ କ'ଣ ହେଲା ଚିନ୍ତା କରି। ଦୁର୍ବାସା ଆଗରୁ ଥରେ ଗୋଟେ ଅପରାଧ କରିଥିଲେ, ଅମ୍ବରୀଶ ମହାରାଜ ଜଣେ ଅଛନ୍ତି, ଆମେ ନେକ୍ସଟ ଟାଇମ୍ ଯଦି କଥା କହିବା ଏ ଅମ୍ବରୀଶ ମହାରାଜ କଥା କହିବା ଆପଣମାନଙ୍କୁ। ଅମ୍ବରୀଶ ମହାରାଜ ଏଇ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ଏଇ ମନରେ ଚିନ୍ତା କରୁଥିଲେ ସବୁ ଭଗବାନଙ୍କୁ। ଏଇ ଚାରୋଟି ଭଗବତ ଗୀତାର ଜ୍ଞାନର ସାର, ମନରେ ସବୁବେଳେ ସେ ଚିନ୍ତା କରୁଥିଲେ ଭଗବାନଙ୍କୁ। ତେଣୁ ସେଇଠି ସେ ଦୁର୍ବାସ ତାଙ୍କ ପ୍ରତି ଅପରାଧ କରିଦେଇଥିଲେ, ବହୁତ କଷ୍ଟ ପାଇଲେ, ଗୋଟିଏ ବର୍ଷ କାଳ ଅନାହାର ରହିଲେ, ଏବଂ ସୁଦର୍ଶନ ଚକ୍ରରୁ ରକ୍ଷା ପାଇବା ପାଇଁ ଚାରିଆଡ଼େ ଧାଇଁଲେ। ଏସବୁ କଥା ଆମେ କହିବା ନେକ୍ସଟ ଟାଇମ୍ ଯଦି ଆମେ ଆସିବା ଏ କଥାରେ କହିବା। ତେଣୁ ଏଇଭଳି ଭାବରେ ଦୁର୍ବାସା ଚିନ୍ତା କଲେ, କିଛି ଅପରାଧ ହେଇଯାଇଛି, ଦୁର୍ଯ୍ୟୋଧନ ମଧ୍ୟ ସେଇଠି ପାଇଁ ପଠେଇଥିଲା କହି ପଳେଇଗଲେ। ଏଇଭଳି ଭାବରେ ପତ୍ର, ଗୋଟିଏ ପତ୍ରରେ ଭଗବାନ ସନ୍ତୁଷ୍ଟ ହେଇଯିବେ, ଏଇଭଳି ଭାବରେ ବହୁତ ଦୃଷ୍ଟାନ୍ତ ରହିଛି। ଗୋଟିଏ ପୁଷ୍ପରେ ମଧ୍ୟ ଗଜରାଜ ଯେତେବେଳେ ଦେଖିଦେଲେ, ସେତେବେଳେ ଭଗବାନ ଆସି ତାକୁ ଉଦ୍ଧାର କଲେ। ଗଜରାଜ ଚିନ୍ତା କଲା, ଥାଇ ଗୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ ଆହି ନୀଳ ଶୈଳ। ଅଷ୍ଟମ ସ୍କନ୍ଧରେ ଏ ଚତୁର୍ଥ ମନୁଙ୍କ ସମୟରେ ଘଟଣାଟି ହେଇଥିଲା, ଭଗବାନ ହରି ରୂପରେ ଆସିଥିଲେ, ଗଜକୁ ଉଦ୍ଧାର କରିଥିଲେ। ଆମେ ନେକ୍ସଟ ଟାଇମ୍ କହିଲେ କହିବା ଏ କଥାଟି ଆପଣମାନଙ୍କୁ, ଭାଗବତରେ ସବୁ କଥା ରହିଛି ସବୁ କଥା। ଏବଂ ଭଗବାନ ତାଙ୍କୁ ରକ୍ଷା କଲେ, ଗୋଟିଏ ଫୁଲ ଦେଇଦେଲେ। ସେ ଯେଉଁ ତ୍ରିକୁଟ ପର୍ବତରେ କୁବେରଙ୍କର ଉଦ୍ୟାନ ଥିଲା, ସେ ସରୋବରରେ ଗୋଟେ ଫୁଲକୁ 1,000 ବର୍ଷ ଧରିକି ଯୁଦ୍ଧ କରୁଥିଲେ କୁମ୍ଭୀର ସହିତ, ଏବଂ ଅନ୍ତିମରେ ଭଗବାନ ଗୋଟିଏ ଫୁଲ ଦେଖେଇଦେଲେ, ଭଗବାନ ତାକୁ ଉଦ୍ଧାର କଲେ ଗୋଟିଏ ଫୁଲରେ। ପତ୍ର ପୁଷ୍ପଂ ଫଳଂ, ଶବରୀ କଥା ଆପଣ ଜାଣିଥିବେ, ଭଗବାନ ରାମଚନ୍ଦ୍ର ଯେତେବେଳେ ସୀତାଙ୍କର ଅନ୍ୱେଷଣ ଯାଇଥିଲେ, ଶବରୀ ଏ ଯେଉଁ ବେର ବରକୋଳି ଖାଇକିରି ମିଠା ଖୋଳିକି ଦେଉଥିଲେ ଭଗବାନଙ୍କୁ, ଆଉ ଖଟା ଖୋଳିକି ଫିଙ୍ଗି ଦେଉଥିଲେ, ଯେଉଁଟା ବେର ଶବରୀକି ଖାଏ। ଏଇଭଳି ଭାବରେ ଭଗବାନ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ମର୍ଯ୍ୟାଦାକୁ ଭଙ୍ଗ କରିଦେଲେ, ତାଙ୍କର ଭକ୍ତଙ୍କୁ ଭକ୍ତଙ୍କ ପ୍ରତି କୃପା କରିବା ପାଇଁ ମର୍ଯ୍ୟାଦା ଭଙ୍ଗ କରିଦେଲେ ଭଗବାନ, ମର୍ଯ୍ୟାଦା ପୁରୁଷୋତ୍ତମ। ଏଇଭଳି ଭାବରେ ଆଉ ଗୋଟେ ଉଦାହରଣ ରହିଛି, ଜଳ ଗୋଟେ ଗ୍ଲାସ୍ ଜଳ ଦେଇଥିଲେ ରନ୍ତିଦେବ, ସେ ମଧ୍ୟ ଜଣେ ରାଜା ଥିଲେ, 48 ଦିନ ଧରି ଉପବାସ ରହିଥିଲେ, କିନ୍ତୁ ଅନ୍ତିମରେ ଗୋଟିଏ ଜଳକୁ ପ୍ରଦାନ କରି ସେ ଭଗବାନ ପ୍ରାପ୍ତ ହେଇଗଲେ। ଏଇସବୁ କଥା ରହିଛି ଭଗବତ ଗୀତାରେ, ସେଥିପାଇଁ ଭଗବାନ କହିଲେ। ଭାଗବତ ମଧ୍ୟ ସେ ଶ୍ଳୋକଟି ଅଛନ୍ତି, ଆପଣ ଯେଉଁ ରୋଷେଇ କରୁଛନ୍ତି ଭଗବାନଙ୍କୁ ଅର୍ପଣ କରିବେ ଏବଂ ସେଇଟା ଖାଦ୍ୟ ଗ୍ରହଣ କରିବେ, ଏବଂ ଭଗବାନଙ୍କୁ ଏଇଭଳି ଭାବେ ପୂଜା କରିକି ସବୁଦିନ ଗୋଟିଏ ଗୋଟିଏ ମାଳା ଜପ କରନ୍ତୁ। ଆମେ ଯଦି ହେବ ସବୁ ପ୍ରଭୁ ଆପଣମାନଙ୍କୁ କହିବେ କେମିତି ଜପ କରିବାକୁ ପଡ଼ିବ, ଜପ କରନ୍ତୁ। ଏ କଳିଯୁଗରେ ଅନ୍ୟ କୌଣସି ଉପାୟ ନାହିଁ, ଆମେ କହିବା ପାଇଁ ଚାହୁଁଥିଲୁ ମହାପ୍ରଭୁଙ୍କ ବିଷୟରେ, କାରଣ ମହାପ୍ରଭୁଙ୍କର ଜୟ ଯେଉଁ ଯିଏ ଗୌରାଙ୍ଗ ମହାପ୍ରଭୁ, ସିଏ ହେଉଛନ୍ତି କୃଷ୍ଣ ଆଉ ସିଏ ହେଉଛନ୍ତି ଜଗନ୍ନାଥ, ଏବଂ ସେଇ ଗୌରାଙ୍ଗ ମହାପ୍ରଭୁ ଆଜି 536 ବର୍ଷ ତଳେ ଆସିଥିଲେ ଫାଲ୍ଗୁନ ପୂର୍ଣ୍ଣମୀ ତିଥିରେ। ଆପଣମାନେ ଆସନ୍ତୁ ଆମ ମନ୍ଦିରରେ, ଗୌର ପୂର୍ଣ୍ଣମୀ ପାଳନ କରାଯାଉଛି, ଗୌରାଙ୍ଗ ମହାପ୍ରଭୁ ଆସିଛନ୍ତି ଆମମାନଙ୍କୁ କୃପା କରିବା ପାଇଁ। କଳିଯୁଗର ଯୁଗ ଧର୍ମ ଏଇ ନାମ ସଂକୀର୍ତ୍ତନ, ଏ ନାମ ସଂକୀର୍ତ୍ତନ ପ୍ରଚାର କରିଥିଲେ, ଆଜି ସାରା ପୃଥିବୀରେ ନାମ ସଂକୀର୍ତ୍ତନ ହେଉଛି, ଇସ୍କନ ମାଧ୍ୟମରେ ସାରା ପୃଥିବୀରେ ନାମ କୀର୍ତ୍ତନ ହେଉଛି। ଆପଣମାନେ ମଧ୍ୟ ଜପ କରିକି ଜପରେ ମାଳରେ ଗୋଟେ ଜପ କର ନାମ ରହିଛି, ସବୁ ଜପ ଆମେ ସବୁବେଳେ କରୁଛୁ, ହଁ ଆପଣ କରୁଥିଲେ, ମୁଁ ଭୁଲି ଯାଇଛି ମୋର ମନେ ପଡ଼ୁନି କାହିଁକି ମୁଁ ଆସିଥିଲା ଭଳିଆ ଯାଇ ହଉ। ଏଇଭଳି ଭାବରେ ଆପଣ ଆମେ ଦିନକୁ 16 ମାଳ କରୁଛୁ, ଆପଣ ଗୋଟିଏ ମାଳ କରନ୍ତୁ, ଗୋଟିଏ ମାଳ କରିକି ଦେଖିବେ କେତେ ଆନନ୍ଦ ପାଇବେ, ପାହାର ଶାନ୍ତି ପାଇବେ, ଆନନ୍ଦ ପାହାର। ଚୈତନ୍ୟ ମହାପ୍ରଭୁ ଯେ ଆସିଥିଲେ ସେ ଆମମାନଙ୍କୁ କୃପା କରିବା ପାଇଁ ଯୁଗଧର୍ମ ସ୍ଥାପନ କରିଥିଲେ। ଏ କଳିଯୁଗରେ ବିଭିନ୍ନ ଯୁଗରେ ବିଭିନ୍ନ ଯୁଗଧର୍ମ ରହିଛି, କଳିଯୁଗର ଧର୍ମ ହେଉଛି ନାମ କୀର୍ତ୍ତନ, ଆମେ ଯେଉଁ ମହାମନ୍ତ୍ର କରୁଛେ ନାମ କୀର୍ତ୍ତନ ହେଉଛି କଳିଯୁଗର ଧର୍ମ, ଏଇଟାକୁ ମହାପ୍ରଭୁ ପ୍ରଚାର କରିଛନ୍ତି। ତେଣୁ ଆମେ ଭାବୁଥିଲୁ ମହାପ୍ରଭୁଙ୍କ ବିଷୟରେ କଥା କହିବା ପାଇଁ ଯାହା ହଉ ଏଇସବୁ ଭଗବାନଙ୍କ ଇଚ୍ଛାରେ ଯାହା ସବୁ ଆସିଲା ଆମ ମନକୁ ଆସିଲା ବା ବୁଦ୍ଧିକୁ ଆସିଲା ଆମେ ଆପଣମାନଙ୍କୁ କହିଲୁ। ତେଣୁ ଏ ମହାପ୍ରଭୁ ଆସିଛନ୍ତି ଆପଣମାନଙ୍କୁ ଉଦ୍ଧାର କରିବା ପାଇଁ। ଏବଂ ମହାପ୍ରଭୁ ଥିଲାବେଳେ ଭାରତବର୍ଷରେ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ଏବଂ ସିଏ ଭବିଷ୍ୟତବାଣୀ ଦେଇଥିଲେ ଭାରତବର୍ଷରେ ମନୁଷ୍ୟ ଜନ୍ମ ହେଲେ ଯାହାର ଜନ୍ମ ସାର୍ଥକ କରିକର ପର ଉପକାର। ଭାରତବର୍ଷରେ ଆପଣମାନେ ସବୁ ଭାରତବର୍ଷରେ ଓଡ଼ିଶା ଦେଶରେ ଜନ୍ମଗ୍ରହଣ କରିଛନ୍ତି ଆପଣ ନିଜ ଜନ୍ମକୁ ସାର୍ଥକ କରିବେ। କିଭଳି କରିବେ ନା ଏ ଗୁରୁ ଗ୍ରହଣ କରିକିରି ଏ ଭଗବାନ ନାମ ଗ୍ରହଣ କରି ଗୁରୁ ଗ୍ରହଣ କରି ନାମ କରିକିରି ନିଜ ଜୀବନ ସାର୍ଥକ କରିବେ ଏବଂ ଅନ୍ୟର ମଧ୍ୟ ଉପକାର କରିବେ। ଆଜି ମାତାଜୀ କୁମୁଦିନୀ ମାତା ଯେଉଁ ଏ ସତ୍ସଙ୍ଗ କରିଛନ୍ତି ଗ୍ରାମବାସୀମାନଙ୍କୁ ଉପକାର କହିଲେ ଶ୍ରେଷ୍ଠ ଉପକାର। ଆଠାରୁ ଉପକାର ବଡ଼ ଉପକାର ଆଉ କିଛି ନାହିଁ। ମହାପ୍ରଭୁ କହିଲେ ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ। ଆଜି ଆମେ ଆପଣମାନଙ୍କୁ କୃଷ୍ଣଙ୍କ କଥା କହୁଛୁ। ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର ହେଉଛି ଇସ୍କନ ମାଧ୍ୟମରେ। ଆମର ଯେଉଁ ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଥିଲେ ପ୍ରଭୁପାଦ ମହାରାଜ 70 ବର୍ଷ ବୟସରେ ସେ ଯାଇଥିଲେ ଏବଂ ତାଙ୍କ ପାଖରେ ମାତ୍ର ଥିଲା 40 ଟଙ୍କା। ଆମେରିକା ସହର କେମିତି ଜଣେ ଚଳିବ, କିନ୍ତୁ ଭଗବାନଙ୍କ ଉପରେ ଗୁରୁଦେବଙ୍କ ଉପରେ ପୁରା ବିଶ୍ୱାସ। ତେଣୁ 1966 ଇସ୍କନ ସ୍ଥାପନ ହେଲା ଏବଂ ସାରା ପୃଥିବୀରେ ସେ 108 ମନ୍ଦିର ସ୍ଥାପନ କଲେ। ଆମର ଓଡ଼ିଶା ଦେଶରେ ଭୁବନେଶ୍ୱରରେ 1977 ସେ ମନ୍ଦିରଟି ସ୍ଥାପନ କଲେ ଏବଂ ତାଙ୍କର ଜଣେ ଶିଷ୍ୟ ଥିଲେ ସେ ହେଉଛନ୍ତି ଆମର ଗୁରୁଦେବ। ସେ ହେଉଛନ୍ତି ବୈଜ୍ଞାନିକ। ସିଏ ଆପଣମାନଙ୍କ ପଶ୍ଚିମବଙ୍ଗ ଓଡ଼ିଶାବାସୀମାନଙ୍କ ପାଇଁ ଏଇ ଆମର ବୁର୍ଲାରେ ଏଇ କେନ୍ଦ୍ରଟି ସ୍ଥାପନ କରିଛନ୍ତି ଏବଂ ସବୁଦିନେ ସଣ୍ଡେରେ ଆମର ପ୍ରୋଗ୍ରାମ ଚାଲିଛି। କରୋନାରେ ବନ୍ଦ ହେଇଯାଇଥିଲେ ବର୍ତ୍ତମାନ ଆରମ୍ଭ ହେଇଗଲାଣି, ଆପଣ ସକାଳେ ଯାଇକି ଜଏନ୍ କରିପାରିବେ। ସତ୍ସଙ୍ଗ ଚାଲୁଛି, ସବୁଦିନ ସତ୍ସଙ୍ଗ ଚାଲୁଛି ଏବଂ ସବୁ ସଣ୍ଡେରେ ଏମିତି ତ ଆମେ ସବୁବେଳେ ଚାଲିଛି। ଆପଣ ଦେଖିପାରିବେ ଇସ୍କନ ବୁର୍ଲା ଆଜି ଏଇଟା ମଧ୍ୟ ଚାଲିଛି ଇସ୍କନ ବୁର୍ଲାରେ ଆପଣ ଫେସବୁକ୍ରେ ଦେଖିପାରିବେ। ଏସବୁ ଭଗବାନ କଥା ପ୍ରଚାର ହେଉଛି, ଭଗବାନ କଥା ପ୍ରଚାର ହେଉଛି, ଏ ଲୋକମାନଙ୍କର ପ୍ରକୃତ କଲ୍ୟାଣ ହେଉଛି। ଆଜି ମାତାଜୀ ଯେଉଁ ବ୍ୟବସ୍ଥା କରିଛନ୍ତି ଏ ଗ୍ରାମବାସୀମାନଙ୍କର ଉଦ୍ଧାର ହେବ, ଏଥିରେ ଜୀବନ ପରିବର୍ତ୍ତିତ ହେଇଯିବ। ଆପଣ ଯେଉଁମାନେ ଏ ଧାରାକୁ ଆସିବେ ଆମେ ଆମ ନିଜର ଉଦାହରଣ ରହିଛି, ଆମ ନିଜର ଏକ୍ସପିରିଏନ୍ସ ରହିଛି। ଆମେ ଯଦି ଏ ଧାରାକୁ ନ ଆସନ୍ତା ଆମର ଅବସ୍ଥା କ'ଣ ହେଇଥାନ୍ତା। ସେହିଭଳି ଭାବରେ ଆପଣ ଗ୍ରାମବାସୀମାନେ ଯଦି ଏ ଧାରାକୁ ଆସିବେ ସେମାନେ ଦେଖିବେ ନିଜେ ଅନୁଭବ କରିବେ ପ୍ରତ୍ୟକ୍ଷାଗମନ କେତେ ଆନନ୍ଦ ପ୍ରାପ୍ତ ହେବେ। ପ୍ରଭୁ କହିଲେ ଆପଣ ଆନନ୍ଦ ଦେବା ପାଇଁ ଆମେ ଆନନ୍ଦ କଥା କହିଲୁ, ଆପଣ ପାଇଲେ କି ନାହିଁ ଆପଣ ଜାଣିବେ, କିନ୍ତୁ ଆମେ କହିକି ଆନନ୍ଦ ପ୍ରାପ୍ତ ହେଉଛୁ ଭଗବାନ କଥା ଇଏ ଆନନ୍ଦ ଘନଙ୍କ କଥା। ତେଣୁ ଏଇଭଳି ଭାବରେ ଅପାର କଥା ରହିଛି ଭଗବାନଙ୍କର। ଖାଲି ଆମେ ଗୋଟିଏ ଯେଉଁ କଥା କହିଥିଲୁ ସେ କଥାକୁ ଶେଷ କରିଦେବା। ଏ କଥାଟି ଜଣେ ବୈଷ୍ଣବ ଆଚାର୍ଯ୍ୟ କହିଥିଲେ ସିଦ୍ଧସପୁର ଆକାଶ ଦୁର୍ଦ୍ଧାନ୍ତ ଦୀର୍ଘକାଳ ପ୍ରଖ୍ୟାତ ଇନ୍ଦ୍ରିୟମାନଙ୍କୁ ଏଇଭଳି ଭାବରେ ଦମନ କରିପାରିବା। ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟଙ୍କର ଯେ ପ୍ରଭୁ ଭଗବାନଙ୍କୁ ଯଦି ସେବା କରିପାରିବା ତାହେଲେ ଏଇଟା ଆମେ ଇନ୍ଦ୍ରିୟମାନ ଦମନ ହେବେ। ଜୁହା ମାଧ୍ୟମରେ ଆମେ କେତେ କଥା କହୁଛେ କିନ୍ତୁ ଆମେ ଭଗବାନ କଥା କହିବା ଏବଂ ଜୁହା ମାଧ୍ୟମରେ ଆମେ କେତେ କ'ଣ ଖାଦ୍ୟ ଗ୍ରହଣ କରୁଛେ କିନ୍ତୁ ଭଗବାନ ପ୍ରସାଦ ପାଇବା। ଚକ୍ଷୁ ମାଧ୍ୟମରେ ଆମେ କେତେ କ'ଣ ଜିନିଷ ଦେଖୁଛେ କିନ୍ତୁ ଭଗବାନ ରୂପକୁ ଦେଖିବା। କର୍ଣ୍ଣ ମାଧ୍ୟମରେ ଆମେ କେତେ କ'ଣ ଶୁଣୁଛେ କିନ୍ତୁ ଭଗବାନ କଥା ଶୁଣିବା। ଅନ୍ତତଃ ପକ୍ଷେ କିଛି ସମୟ ଶୁଣିବା, ଆଜି ଘଣ୍ଟାଟେ ଶୁଣିବା ପାଇଁ ଆମର ବ୍ୟବସ୍ଥା ହେଇଥିଲା। ଆମେ ଘଣ୍ଟାଟେ କହିଲେ କଥା ଆପଣ ଶୁଣିଲେ ଆମର ଜୀବନ ପରିବର୍ତ୍ତିତ ହେଇଯିବ। ତେଣୁ ଏଇଭଳି ଭାବରେ ଆମେ ଯେଉଁ ଇନ୍ଦ୍ରିୟମାନଙ୍କୁ ଦମନ କରିପାରିବା, ନହେଲେ ଅନ୍ୟ କୌଣସି ଉପାୟରେ କରିପାରିବା ନାହିଁ। ବହୁତ ଲୋକ ଚେଷ୍ଟା କରୁଛନ୍ତି ସିଗାରେଟ୍ ବନ୍ଦ କରିବା ପାଇଁ, ଟାନିକ୍ ବନ୍ଦ କରିପାରୁନାହାନ୍ତି। ଆମେରିକାରେ ସେଇଭଳି ଅବସ୍ଥା ହେଇଥିଲା, ଆମେରିକା ସରକାରଙ୍କ ଚିନ୍ତା ପଡ଼ିଯାଏ, ସବୁ ଡ୍ରଗ୍ ଆଡିକ୍ଟ ହେଇକି ସବୁ ସୁଇସାଇଡ୍ କରୁଥିଲେ, କିନ୍ତୁ ପ୍ରଭୁପାଦଙ୍କ ସଂସ୍ଥାରେ ଯେତେବେଳେ ଯୋଗ ଦେଲେ ସେତେବେଳେ ତାଙ୍କ ପରିବର୍ତ୍ତନ ହେଇଗଲା, ଜୀବନରେ ପରିବର୍ତ୍ତନ ହେଇଗଲା। ସେଇଭଳି ଭାବରେ ବିଷମପୂର୍ଣ୍ଣ ସୁଖା, ଏଇ କଥାଟି କହିବା ପାଇଁ ଆମେ ଏତେ ସବୁ କଥା କହିଲୁ। ବିଷମପୂର୍ଣ୍ଣ ସୁଖା, ଯଦିଓ ବିଶ୍ୱ ହେଉଛନ୍ତି ଦୁଃଖାଳୟମ କିନ୍ତୁ ଯେଉଁମାନେ ଭଗବାନଙ୍କର ଶରଣ ଯିବେ ତାଙ୍କ ପାଇଁ ପୂର୍ଣ୍ଣ ସୁଖ ପ୍ରାପ୍ତ ହେବେ, ସେମାନେ ଆନନ୍ଦ ପ୍ରାପ୍ତ ହେବେ। ବିଧି ମହେନ୍ଦ୍ରା ଆଦି କୀଟା ଏତେ, ବିଧି ହେଉଛନ୍ତି ଯିଏ ବ୍ରହ୍ମା ଆମ ସମସ୍ତଙ୍କ ବିଧି ଲିଖନ କରିଛନ୍ତି ଆମେ କ'ଣ ସବୁ ପ୍ରାପ୍ତ ହେବା, କେତେ ଜନ୍ମ ଐଶ୍ୱର୍ଯ୍ୟ ସୁତଶ୍ରୀ ଏସବୁ ବ୍ରହ୍ମା ଆମ ଲଲାଟରେ ଲିଖିଦେଇଛନ୍ତି, ହାତରେ ମଥାରେ ସବୁଥିରେ ଲେଖିଦେଇଛନ୍ତି ଆମେ ପୂର୍ବ କର୍ମଫଳ ଅନୁସାରେ ପ୍ରାପ୍ତ ହେବା। କିନ୍ତୁ ଭଗବତ ସମସ୍ତ ଜିନିଷ ସେଇଟା ଏ ତାର ଉର୍ଦ୍ଧ୍ୱରେ। ତେଣୁ ଜଣେ ଯେତେବେଳେ ଭକ୍ତ ହେବ ତାଙ୍କ ପାଇଁ ବିଧି ବା ମହେନ୍ଦ୍ର କହିଲେ ଦେବତା ସ୍ୱର୍ଗ ଦେବତାମାନଙ୍କର ରାଜା ଇନ୍ଦ୍ର, ତାଙ୍କ ପାଇଁ ସେଇଟା କୀଟ ଭଳି ଲାଗିବ ତାଙ୍କୁ। ବିଧି ମହେନ୍ଦ୍ର ଯତ୍ କାହାରୁ ନେ କଟାକ୍ଷ ଗର୍ଭ ଗର୍ଭ ଅବସ୍ଥା ହେଉଥିବ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ କରୁଣା କଟାକ୍ଷ ଯେମିତି ପ୍ରାପ୍ତ ହେବେ, ଏଇଭଳି ଭାବରେ ଅବସ୍ଥା ପ୍ରାପ୍ତ ହେବେ। ଶ୍ରୀ ମହାପ୍ରଭୁଙ୍କର ଆସନ୍ତା 28 ତାରିଖରେ ଆବିର୍ଭାବ ପୂର୍ବାର୍ବଣ ପୂର୍ଣ୍ଣମୀ ତିଥି। ଆମେ ଆପଣମାନଙ୍କୁ ଅନୁରୋଧ କରିବୁ, ଆପଣମାନେ ଆସନ୍ତୁ, ଆମର ମଧ୍ୟ ଆମେ ତ ଏଠି ଆସି କଥା କହିବା ଏବଂ ଆପଣମାନେ ମଧ୍ୟ ଯାଇକି ସେଠି କଥା ଶୁଣିବେ, ପ୍ରସାଦ ପାଇବେ। ସେଠି ସବୁ ସଣ୍ଡେରେ ଆମ ବ୍ୟବସ୍ଥା କରିଛେ, ବିଭିନ୍ନ ଫେଷ୍ଟିଭାଲ୍ ସବୁ ରହିଛି। ଆମେ ଆନନ୍ଦବର୍ଦ୍ଧନ ପ୍ରଭୁଙ୍କ ସହିତ ଆପଣ କଣ୍ଟାକ୍ଟ କରୁଛନ୍ତି, ସେସବୁ ଆପଣମାନେ କହିବେ। ଆମେ ଏ ଭୌତିକ ଜଗତରେ ସମସ୍ତେ ଦୁଃଖ ପ ବର୍ଗରେ ଘୁରି ବୁଲୁଛନ୍ତି, ପରିଶ୍ରମ କରିକିରି ଅନ୍ତିମ ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ଘୁରି ବୁଲୁଛନ୍ତି। କିନ୍ତୁ ଆମେ ଯେଉଁ କଥା କହୁଛେ ଆପଣଙ୍କୁ, ଆପଣଙ୍କୁ ଅପବର୍ଗ ରାସ୍ତାରେ ନେଇଯାଉଛି, ଆମେ ଭଗବତ ଧାମ ରାସ୍ତାକୁ ନେଇଯାଉଛି ଆପଣମାନଙ୍କୁ। ଆଜି ଏ ଯେଉଁ ଘଣ୍ଟା ଆପଣ କଥା ଶୁଣିଲେ, ଆପଣମାନେ ପବର୍ଗରେ ରହିଲେ ନାହିଁ, ଆପଣମାନେ ଅପବର୍ଗ ରାସ୍ତାରେ ଚାଲିଲେ, ଭଗବତ ଧାମକୁ ଚାଲିଲେ, ଭଗବତ ଧାମ ପାଖେଇ ଆସିଲା ଆପଣଙ୍କ ପାଇଁ। ଏ ଘଣ୍ଟାଟା ଶୁଣିଲେ ଆପଣ ଗୋଟିଏ ମୁହୂର୍ତ୍ତରେ ପ୍ରାପ୍ତ ହେଇଥିଲେ, ଖଟୁଆଙ୍କ ମହାରାଜ ଜଣେ ଥିଲେ, ଗୋଟିଏ ମୁହୂର୍ତ୍ତ କହିଲେ 48 ମିନିଟରେ ଭଗବାନ ସେ ପ୍ରାପ୍ତ ହେଇଗଲେ। ଆପଣ ତ ଘଣ୍ଟାଟେ ଶୁଣିଲେ, 48 ମିନିଟରୁ ଅଧିକ ଶୁଣିଲେ। ତେଣୁ ଏଇଭଳି ଭାବରେ ଆପଣମାନଙ୍କ ପାଖକୁ ଆମେ ଆଉ ଥରେ ଆପଣମାନଙ୍କୁ ଧନ୍ୟବାଦ ଅର୍ପଣ କରିବୁ ଏବଂ ଆନନ୍ଦବର୍ଦ୍ଧନ ପ୍ରଭୁଙ୍କୁ ମଧ୍ୟ ମୋର ଧନ୍ୟବାଦ ଦେବି, ମୋତେ ସୁଯୋଗ ପ୍ରଦାନ କଲେ ଆପଣ କିଛି କଥା କହିବା ପାଇଁ। ତେଣୁ ଆମର କଥାକୁ ବିଶ୍ରାମ ଦେବା, ଅନ୍ତିମରେ ଆମେ ଅନୁରୋଧ କରିବୁ ଆପଣମାନେ ଆମ ସାଙ୍ଗରେ ଏ ଭଗବାନ ନାମ କୀର୍ତ୍ତନରେ କିଛି ଭାଗ ନେବେ। ହରେ କୃଷ୍ଣ,
ସମସ୍ତେ କୀର୍ତ୍ତନ କରିବେ, କେହି ଲାଜ କରିବେନି। ଯେତିକି କଥା ଶ୍ରବଣ କଲେ ଆପଣଙ୍କର ଅତ୍ୟନ୍ତ ମାନେ ମଙ୍ଗଳମୟ କାର୍ଯ୍ୟ ଯଦି ଜୀବନରେ ହୁଏ, ତାହା ହେଉଛି ଭଗବାନଙ୍କର କଥା ଶ୍ରବଣ କରିବା। ତେଣୁ ଭଗବତ ଗୀତାରେ କୁହାଯାଇଛି, ଦେବାନ ଭାବତ ନେନ ତେ ଦେବ ଭଗବନ୍ତ ମେ ଆପଣମାନେ ଆମକୁ ହରିକଥା ଶ୍ରବଣ କରିବାର ସୁଯୋଗ ଦେଇଥିବାରୁ ଏବଂ ଆପଣମାନେ ଶ୍ରବଣ କରୁଥିବାରୁ ପରସ୍ପର ଆମେ ଉଭୟ ଆନନ୍ଦ ଲାଭ କରିବା,
ଶ୍ରେୟ ପ୍ରାପ୍ତ ହେବା
ହେଲା ବା ଶ୍ରେୟକୁ ପ୍ରାପ୍ତ ହେବା। ଆପଣମାନେ ଆମଠାରୁ କଥା ଶୁଣିଲେ ଆପଣ ଆନନ୍ଦ ଲାଭ କରିବେ ଏବଂ ଆମେ ମଧ୍ୟ ଯେତେବେଳେ ଭଗବାନ କଥା କହୁଛୁ ପ୍ରଦାନ କରୁଛୁ, ସେତେବେଳେ ଆମେ ମଧ୍ୟ ଖୁସି ହେଉଛୁ, ତାଦ୍ଵାରା ଭଗବାନ ଉଭୟକୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି ଏବଂ ସମସ୍ତଙ୍କୁ ଆମକୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି, ଆପଣମାନଙ୍କୁ ମଧ୍ୟ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ତେଣୁ ନାମ କୀର୍ତ୍ତନ କରିବାରେ କେବେ ହେଲେ ଲଜ୍ଜା ସଙ୍କୋଚ କରିବେ ନାହିଁ, ଯେତେ ଅଧିକରୁ ଅଧିକ ପାରିବେ ଘରେ ରହିକି ମଧ୍ୟ ନାମ କୀର୍ତ୍ତନ କରିବେ। ଅତୀତରେ ଆମେ ବହୁତ ଆସିଛୁ, ଯଦିଓ ବେଶୀ ଆନ୍ତରିକ ସମ୍ବନ୍ଧ ସ୍ଥାପନ ହେଇପାରେନି, ଧୀରେ ଧୀରେ ଆପଣମାନେ ମିଶୁଛନ୍ତି, ଆମକୁ ଚିହ୍ନୁଛନ୍ତି, ଜାଣୁଛନ୍ତି, ଇସ୍କନ ଆସୁଛନ୍ତି, ଧୀରେ ଧୀରେ ଆମ ସହିତ ଆସୋସିଏଟ୍ ହେଉଛନ୍ତି ଏବଂ ଆପଣ ଧୀରେ ଧୀରେ ନାମକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। 5 ମିନିଟ୍ ନାମ କୀର୍ତ୍ତନ କରିବା, ତାପରେ କଥାକୁ ବିଶ୍ରାମ ଦେବା, ପୁଣି ନେକ୍ସଟ ମାସ ମାସକୁ ଥରେ କରିବା,
ଲାଷ୍ଟ ଗୁରୁବାର,
ଲାଷ୍ଟ ମାସ ପ୍ରତ୍ୟେକ ମାସର ଲାଷ୍ଟ ଗୁରୁବାର।
ଆପଣ ଗୁରୁବାର ଯଦି କିଛି ଅସୁବିଧା ହେଲା ତା ପରଦିନ
ଯଦି ମଝିରେ କୌଣସି ଆବଶ୍ୟକତା ପଡ଼ିବ ପୁଣି କହିବେ ଆସି କରିବା ଆଉ। କିନ୍ତୁ ଆପଣମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖନ୍ତୁ ଏବଂ ସମସ୍ତେ ଗ୍ରାମର କ'ଣ ଏଇ 10 ଜଣ ଅନ୍ୟମାନେ ମଧ୍ୟ ଆସୋସିଏଟ୍ ହୁଅନ୍ତୁ, ଅର୍ଥାତ୍ ସମସ୍ତଙ୍କର କଲ୍ୟାଣ
ହେବ,
ସାରା ବିଶ୍ୱରୁ ଯେମିତି ପ୍ରଭୁ କଲେ ବିଶ୍ୱ ଖୁସି ହେବ, ଅର୍ଥାତ୍ ବିଶ୍ୱ ସୁଖୀ ହେବ, ତେଣୁ ଏ ଗ୍ରାମର ସମସ୍ତେ ଲୋକ ସୁଖୀ ହେବା ଦରକାର। ତେଣୁ ସେଥିପାଇଁ ପ୍ରୟାସ କରିବା ଦରକାର। ମା ମାନେ ମା ଡାକୁଛନ୍ତି ଆପଣଙ୍କୁ, ଆପଣ ଆଉ 5 ଜଣଙ୍କୁ ଡାକିବେ, ଆପଣ ତାଙ୍କ ପରିସରକୁ ଡାକିବେ, ଆପଣ ତାଙ୍କ ବନ୍ଧୁକୁ ଡାକିବେ, ତାଦ୍ୱାରା କଲ୍ୟାଣ ହେବ। ଏବଂ ଆମର 28 ତାରିଖରେ ଅଛି ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭାବ ତିଥି ଅଛି, ଆଉ ସମସ୍ତଙ୍କୁ ଅନୁରୋଧ ଠିକ 4:30 ସୁଦ୍ଧା ପହଞ୍ଚିବା ଦରକାର, ବା 4 ସୁଦ୍ଧା ପହଞ୍ଚିବାରେ ବେଟର ହେବ। ମନ୍ଦିରରେ କଥା କୀର୍ତ୍ତନ ହେବ, ପ୍ରଭୁ କଥା କହିବେ, ଗୁଣ କୀର୍ତ୍ତନ କରିବେ, ତାପରେ ମହାପ୍ରଭୁଙ୍କର ଅଭିଷେକ କରାଯିବ, ଅଭିଷେକ ପରେ ପରେ ପ୍ରସାଦ ବିତରଣ କରାଯିବ, ପ୍ରସାଦ ପାଇକି ଆପଣ ଏଇ ସମୟରେ ବାହାରିକି ଆସିପାରିବେ, 8:30 ପଳେଇ ଆସିବେ, ଘରକୁ ପଳେଇ ଆସିପାରିବେ, 7-8 ଜଣ ମିଶିକି ଗୋଟେ ଗାଡ଼ି କରିଦେବେ, ଗାଡ଼ି କରି ମିଶିକି ଯିବେ, ନହେଲେ ସମସ୍ତଙ୍କୁ ଡାକିକି ନେଇଯିବେ, ଯିଏ ଘରେ ଥିବେ ଗାଡ଼ି ନେଇଥିବେ ସମସ୍ତଙ୍କୁ କହିକି ଯିବେ। 5 ମିନିଟ୍ କୀର୍ତ୍ତନ କରିବା ତରଫ ଯାଏ।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ। राम राम हरे हरे
हरे कृष्णा कृष्णा हरे 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 राम हरे राम 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 हरे हरे
हरे कृष्णा हरे कृष्णा 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 हरे 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 राम हरे राम 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 हरे हरे
हरे कृष्णा 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 हरे 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 राम हरे राम राम
हरे कृष्णा हरे कृष्णा 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 हरे 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 राम हरे राम 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 हरे हरे
हरे कृष्णा हरे कृष्णा 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 हरे 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 राम हरे राम 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 हरे हरे
हरे कृष्णा हरे कृष्णा 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 हरे 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 राम हरे राम 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 हरे हरे
हरे कृष्णा हरे कृष्णा 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 हरे 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 राम हरे राम 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 हरे हरे
हरे कृष्णा हरे कृष्णा 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 हरे 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 राम हरे राम 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 हरे हरे
हरे कृष्णा हरे कृष्णा 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 हरे 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 राम हरे राम 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 हरे हरे
हरे कृष्णा 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 हरे 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 राम 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 हरे हरे
हरे कृष्णा हरे कृष्णा 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 हरे 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 राम 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 हरे हरे
हरे कृष्णा 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 हरे 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 राम राम हरे हरे
हरे कृष्णा हरे कृष्णा 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 हरे 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 राम 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 हरे
जय प्रभुपाद जय प्रभुपाद प्रभुपाद जय प्रभुपाद
जय प्रभुपाद जय प्रभुपाद प्रभुपाद जय प्रभुपाद
जय गुरुदेव जय गुरुदेव गुरुदेव जय गुरुदेव
जय गुरुदेव जय गुरुदेव गुरुदेव जय गुरुदेव
जय गौर हरि बोल हरि बोल हरि बोल हरि बोल
जय गौर हरि बोल हरि बोल हरि बोल हरि बोल
जय हरि नाम संकीर्तन की
जय
समस्त भक्त वृंद की তুমি শৃঙ্গার সমস্ত গ্রামবাসী বৃন্দ কি নিতাই গৌর প্রেমানন্দে
কোন তিথি সাপটা না অলগা গো সাপটা হ্যাঁ না রণাটা
কেমন
আসলে পড়ে না কেমন আজ্ঞা হ্যাঁ লাইটটা নেই দেখলে সেটি গো সাপটা দিকে